ଈଶ୍ୱରଙ୍କ କୃପା
ଦୁଇଟା ଜିନିଷ ବିଚାର କରାଯାଏ। ପୂର୍ବର ପୁଣ୍ୟ ହିସାବରେ ପୂର୍ବରେ ସେ ପୁଣ୍ୟକର୍ମ କରିଛି ତା ବଳରେ ତାର କିଛି ଫଳ ମିଳେ, ତାର କିଛି ଏକ୍ସଟ୍ରାଅର୍ଡିନାରୀ କ୍ୱାଲିଟି ଅଛି, ଏଇଟା ସାଧାରଣ ଲୋକଙ୍କ ନିକଟରେ ନାହିଁ, ସେଟା ତାର ପୂର୍ବର କର୍ମର ଫଳ। କିନ୍ତୁ ଭଗବାନଙ୍କର ଯିଏ ଭକ୍ତ ହୁଅନ୍ତି, ଯିଏ ପ୍ରଭୁଙ୍କର କୃଷ୍ଣଙ୍କର ଯିଏ ଭକ୍ତ ହୁଅନ୍ତି, ଭକ୍ତ ହେଲା ପରେ ତାଙ୍କୁ ଯେଉଁ ଯୋଗ୍ୟତା ଭଗବାନ ଦିଅନ୍ତି, ପ୍ରଭୁଙ୍କର ଦତ୍ତ ଯେଉଁଟା, ଅର୍ଜୁନ ଯୋଦ୍ଧା ଥିଲେ ତାଙ୍କର ଯୋଗ୍ୟତା କ'ଣ ଥିଲା, ତାଙ୍କର ଯୋଗ୍ୟତା ସେ ଜଣେ କ୍ଷତ୍ରିୟ ଥିଲେ, ଯୋଦ୍ଧା ଥିଲେ। କିନ୍ତୁ ଯେତେବେଳେ ସେ ଯୋଗ୍ୟତାଟା ଭଗବାନଙ୍କ ସେବାରେ ନ ଲାଗେ, ଭଗବାନଙ୍କର ଇଚ୍ଛାଠାରୁ ପୃଥକ ବୋଲି ଜଣେ ଜଣେ ତାକୁ ସେ ଜ୍ଞାନ, ସେ ବୁଦ୍ଧି, ସେ କୌଶଳକୁ ପ୍ରଭୁଙ୍କ ଇଚ୍ଛା ସହିତ ନ ମିଳେ, ତା ପୃଥକ କୌଶଳରେ ପୃଥକ ଇଚ୍ଛାରେ ବ୍ୟବହାର କରେ, ସେଇଟା ଫଳବତୀ ହୁଏ ନା। ଅର୍ଜୁନଙ୍କ ପାଇଁ ଯେତେ ପ୍ରକାର ବ୍ୟବସ୍ଥା ଥିଲା, ଯେଉଁ ଗାଣ୍ଡିବ ଧନୁ, ଅଗ୍ନି ପ୍ରଦତ୍ତ ରଥ, କବଚ, ଯାହା ସବୁ ମିଳିଲା ବ୍ୟବସ୍ଥା କିଏ କଲେ, କୃଷ୍ଣ କଲେ। କୃଷ୍ଣ ଜାଣନ୍ତି ଅର୍ଜୁନଙ୍କର ଯୋଗ୍ୟତା ଅଛି, କିନ୍ତୁ ସେଇ ଯୋଗ୍ୟତା ବଳରେ ସେ ଯେ ମହାଭାରତ ଯୁଦ୍ଧରେ ଯୁଦ୍ଧ କରିପାରିବେ ସେଟା ସମ୍ଭବ ନୁହେଁ। ଅର୍ଜୁନଙ୍କ ପାଖରେ ଯେଉଁ ଯୋଗ୍ୟତା ଥିଲା ଭଗବାନ ତାଙ୍କୁ କେଉଁଠି ନେଲେ, ଖାଣ୍ଡିବ ବନ ନା, ହଁ ଖାଣ୍ଡବ ବନ ତାକୁ ଦହନ କରିବା ପାଇଁ ନେଲେ। ସେଠି କୃଷ୍ଣଙ୍କର ଇଚ୍ଛା ହିସାବରେ, କୃଷ୍ଣଙ୍କର ଗାଇଡେନ୍ସ ଯାହା କୁହାଯାଏ, ତାଙ୍କ ଅଧୀନରେ ତାଙ୍କର ଇଚ୍ଛା ହିସାବରେ ସେ କାର୍ଯ୍ୟ କଲେ, ତାଙ୍କର ବୁଦ୍ଧି ଜ୍ଞାନ କୌଶଳ ଯାହା ଥିଲା ତାକୁ ଲଗେଇଲେ କୃଷ୍ଣଙ୍କର ସେବାରେ, ଏ ଆମ ପାଇଁ ଶିକ୍ଷା, ସେ ତ ନିତ୍ୟ ପାର୍ଷଦ। ଆଉ କୃଷ୍ଣ ତାଙ୍କ ପାଇଁ ସବୁ ବ୍ୟବସ୍ଥା କଲେ, ଆରେଞ୍ଜମେଣ୍ଟଟା ଯେଉଁ କୃଷ୍ଣଙ୍କ ପାଖରୁ ଆସିଲା। କୃଷ୍ଣ ଜାଣନ୍ତି ଅର୍ଜୁନ ପାଖରେ ଯାହା ଯାହା ରହିଛନ୍ତି, ଇଏ ଭଲ ଜିନିଷ ରହିଛନ୍ତି, ତାର ଯୋଗ୍ୟତା ରହିଛି, କିନ୍ତୁ ଏଇ ଯୋଗ୍ୟତା ଫଳରେ ସେ ମହାଭାରତ ଯୁଦ୍ଧରେ ସେ ଯୋଦ୍ଧାମାନଙ୍କୁ ପରାସ୍ତ କରିପାରିବେନି। ପୁଣି ମହାଭାରତର ଯେଉଁ ଯୁଦ୍ଧ ଆରମ୍ଭ ହେଇଗଲା, ଭଗବାନ କୃଷ୍ଣଙ୍କୁ ପର୍ସନାଲି ରହିବାକୁ ପଡ଼ିଲା। ଭଗବାନ ଯଦି ରହିଥାନ୍ତେ ମହାଭାରତ ଯୁଦ୍ଧରେ, ତାହେଲେ ଅର୍ଜୁନଙ୍କର କୋଇ ପାଣ୍ଡବମାନଙ୍କର କ'ଣ ସ୍ଥିତି ଥିଲା, କାରଣ ଭଗବାନ ଅଲଗା ଭକ୍ତମାନଙ୍କୁ ବି ସବୁ ଯୋଗ୍ୟତା ଦେଇଛନ୍ତି, ଯେମିତି ପିତାମହ ଭୀଷ୍ମଙ୍କୁ ଯୋଗ୍ୟତା ଦେଇଛନ୍ତି, ସେ ଥିଲେ ପ୍ରତିପକ୍ଷରେ। ଯୋଗ୍ୟତା ପୂର୍ବର ପୁଣ୍ୟ ବଳରେ ମିଳିଛି, ଇଏ ଭଲ, ତାକୁ ଭଗବାନଙ୍କ ସେବାରେ ଲଗେଇବା ଦରକାର। ଯୋଗ୍ୟତା ବଳରେ ଯଦି ଆମେ କିଛି ଅର୍ଜନ କରିବା ପାଇଁ ଚାହିଁବା, ଯଶ, ଧନ, ପ୍ରତିଷ୍ଠା, ସ୍ୱତନ୍ତ୍ର ଭାବରେ ଆମେ କିଛି ପ୍ରାପ୍ତ ହେବା ପାଇଁ ଚାହିଁବା, ଭଗବତ ସେବାର ଉଦ୍ଦେଶ୍ୟ ନ ରହିବ, ସେଇଟା ବିପରୀତ ହେଇଯିବ, ସେଥିରେ ଭକ୍ତି ଆଉ ମିଳିବନି। କର୍ଣ୍ଣଙ୍କର କେତେ ବଡ଼ ଯୋଗ୍ୟତା ନଥିଲା, ବହୁତ ବଡ଼ ଯୋଗ୍ୟତା ଥିଲା, ସିଏ ବରାବର, ସିଏ ବି କୁନ୍ତୀଙ୍କର ପୁତ୍ର ନା। ଅର୍ଜୁନଙ୍କର ସମାନ ସମାସ୍କନ୍ଦ ଯଦି ଜଗତର କିଏ ଥାନ୍ତି, ସେ ହେଉଛନ୍ତି କର୍ଣ୍ଣ ଆଉ ଭଗବାନ କୃଷ୍ଣ ବରାବର। କିନ୍ତୁ ଗୋଟିଏ ତାର ଯୋଗ୍ୟତାକୁ ସେ କାହାର ଭଗବାନଙ୍କ ସେବାରେ ଲଗେଇ ପାରିଲାନି, ଭଗବାନଙ୍କ ଇଚ୍ଛା ହିସାବରେ ଲଗେଇ ପାରିଲାନି, ନୀତି ହିସାବରେ ଲଗେଇଲା, ବୈଦିକ ସଭ୍ୟତା ହିସାବରେ ଲଗେଇଲେ, କିନ୍ତୁ ଭଗବାନଙ୍କ ଇଚ୍ଛା ହିସାବରେ ଲଗେଇ ପାରିଲେନି। କାରଣ ଏ ବୈଦିକ ନୀତି ହିସାବରେ ଚାଲୁଥିଲେ ନା, ମୁଁ ବିପଦ ବେଳେ ମୋତେ ଦୁର୍ଯ୍ୟୋଧନ ସହାୟତା କରିଛି, ଏ ବୈଦିକ ନୀତି, ମୁଁ କୃତଜ୍ଞତା କରିପାରିବିନି, ସେ ଅନ୍ୟାୟ ହେଇପାରେ, ସେ ଯାହା ବି କରୁ ମୁଁ ତାର ଋଣୀ, ବୈଦିକ ସଭ୍ୟତାର ବୈଦିକ ନୀତି ହିସାବରେ ସିଏ ଗଲେ, ପୁଣି ବି ତାଙ୍କ ଯୋଗ୍ୟତା ଦେଖ ପରାସ୍ତ ହେବାକୁ ପଡ଼ିଲା। ଭଗବାନଙ୍କର ଭକ୍ତକୁ ଯେଉଁ ଯୋଗ୍ୟତା ମିଳୁଛି, ଏଇଟା ଗୁରୁ ଆଉ କୃଷ୍ଣଙ୍କର ଦାନ, ସେ ଯୋଗ୍ୟତାଟା ପର୍ମାନେଣ୍ଟ ଆମ ପାଖରେ ରହିବ ତା ମାନେ ନାହିଁ, ସେ ଯୋଗ୍ୟତାଟା ଆମର ପତନର କାରଣ ହେଇଯିବ। ଯୋଗ୍ୟତାଟା ଭକ୍ତି ଯୋଗରେ ପତନର କାରଣ ହେଇଯାଏ, କାହିଁକି ଯେତେବେଳେ ଆମେ ଗୁରୁ କୃଷ୍ଣଙ୍କର ସୁଖ କଥା ଚିନ୍ତା ନ କରିପାରନ୍ତି, କାରଣ ସେ ଯୋଗ୍ୟତା ବଳରେ ଆମର କ'ଣ ଆସିବ, ଗର୍ବ, ଦମ୍ବ, ଅହଂକାର, କାରଣ ଏତେ ସମ୍ମାନ ମିଳିଛି ନା, ସେ ଯୋଗ୍ୟତାଟା ଆସିଛି କାହା ପାଖରୁ, ଗୁରୁଦେବଙ୍କ ପାଖରୁ, କୃଷ୍ଣଙ୍କ ପାଖରୁ, ଆଉ ତାଙ୍କୁ ଅର୍ପଣ କରିବା, ତାଙ୍କୁ ଫେରେଇ ଦେବା, ତାଙ୍କର ରିୱାର୍ଡ ଯେଉଁଟା କୁହାଯାଏ ପ୍ରତିଦାନ, ଏଇଟା ଜୀବ ଦେଇ ଶିଖିନି, ପ୍ରତିଦାନ ଦେବା ଏ ମହାନ ପୁରୁଷମାନଙ୍କର କାର୍ଯ୍ୟ, ପ୍ରତିଦାନ ଫେରେଇ ଦେବା, ଏଇଥିପାଇଁ ଆମେ ସବୁବେଳେ ଗୁରୁଙ୍କୁ ପ୍ରଣାମ କରୁଛେ, ମନ୍ତ୍ର କଲାବେଳେ, ଜପ କଲାବେଳେ, ମନ୍ତ୍ର ଜପ କଲାବେଳେ, ସବୁ ସମୟରେ ଭୋଗ ଅର୍ପଣ କରେ, ସବୁ ସମୟରେ ଗୁରୁଙ୍କୁ ସ୍ମରଣ କରୁଛେ, ଆମେ ପ୍ରତିଦାନ ଦେବା ପାଇଁ ଚାହୁଁଛେ। ସେ ଯେଉଁଟା କରିଛନ୍ତି ଆମେ କୋଟି ଜନ୍ମରେ ବି ତାଙ୍କର ଋଣ ସୁଝିବେ। ସେଥିପାଇଁ ଆମେ ପ୍ରଥମେ ଗାଉଛେ ଓଂ ଅଜ୍ଞାନ ତିମିରାନ୍ଧସ୍ୟ ଜ୍ଞାନଞ୍ଜନ ଶଲାକାୟା, ଜ୍ଞାନ ରୂପକ ଅଞ୍ଜନରେ ଆମର ଚକ୍ଷୁକୁ ଖୋଲି ଦେଇଛନ୍ତି ଜ୍ଞାନଞ୍ଜନ ଶଲାକାୟ। ପ୍ରଥମେ ତାଙ୍କୁ ଏଇ ବନ୍ଦନା ଆମେ ଗାଉଛେ, ଚକ୍ଷୁର ଉନ୍ମିଳିତମ ଜିନ ତସ୍ମୈ ଶ୍ରୀ ଗୁରବେ ନମଃ। ପ୍ରଥମେ ଆମେ ଗାଉଛେ, ପ୍ରତିଦାନ ଦେବାକୁ ପଡ଼ିବ। ଯୋଗ୍ୟତାଟା ଯେତେବେଳେ ଗୁରୁ ବୈଷ୍ଣବଙ୍କ ସେବାରେ, ଭଗବାନଙ୍କ ସେବାରେ, କୃଷ୍ଣଙ୍କ ସେବାରେ ତାଙ୍କର ଇଚ୍ଛା ତାଙ୍କର ପ୍ରୀତିବିଧାନ ପାଇଁ ନ ଲାଗେ, ସେଇଟା କ'ଣ ହବ? ଆମର ସ୍ୱତନ୍ତ୍ର ଇଚ୍ଛା ରହିଲେ ସେଟା ସ୍ପିରିଚୁଆଲ ଭଳି ଲାଗୁଥିବ। ଯେଭଳି ଜଣେ ପ୍ରବଚନ ଦେଉଛି, ଠିକ୍ ଅଛି, ବହୁତ ସୁନ୍ଦର ପ୍ରବଚନ ଦେଉଛି, ବହୁତ ଏକ୍ସପର୍ଟ ସ୍ପିକର, ବହୁତ ଦକ୍ଷ ପ୍ରବଚନ, ସେ ବହୁତ ଲୋକଙ୍କୁ ଆକୃଷ୍ଟ କରିପାରୁଛି, ବହୁତ ଭକ୍ତ ବନେଇ ପାରୁଛି, କିନ୍ତୁ ତାର ଗୁରୁକୃଷ୍ଣଙ୍କ ପ୍ରତି ସୁଦୃଢ଼ ବିଶ୍ୱାସ ବା ତାର ଗୁରୁକୃଷ୍ଣଙ୍କ ପ୍ରତି ସ୍ୱତନ୍ତ୍ର ମମତା ଆନୁଗତ୍ୟ ନାହିଁ, ତାହେଲେ କ'ଣ ହବ? ସେଟା ତାର ସେ ଯେଉଁ ଯୋଗ୍ୟତାଟା ତାର ବଳରେ ସେ ଦିନେ ନିଶ୍ଚିତ ଭକ୍ତି ଯୋଗରୁ ବିଚ୍ୟୁତ ହବ ବା ଭକ୍ତିରେ ପ୍ରଗତି କରିପାରିବ ନାହିଁ, କାରଣ ସେ ସ୍ୱତନ୍ତ୍ର ଏଇଟା ହେଇ କରିବା ପାଇଁ ଚାହୁଁଛି। ଯେମିତି ଗୋଟେ ଗଛର ତାର ମୂଳ ଚେର ନାହିଁ, ଯେମିତି ଆମ ଭଣ୍ଡା ଗଛ ଦେଖୁନା ଠିଆ ହେଇଛି, କିନ୍ତୁ ତାର ମୂଳ ଚେର ନାହିଁ, ସେ ପଚିଗଲାଣି, ତ ଢେଲି ଦେଲେ କ'ଣ ହବ? ଠିଆ ହେଇଛି, ପତ୍ର ଖାଲି ଲାଗୁଛି ଯେ ଗଛଟା ବଞ୍ଚିକି ରହିଛି, କିନ୍ତୁ କିଛି ନାହିଁ, ପବନ ଦେଲା ମାନେ ଗଡ଼ି ପଡ଼ିବ। ଭକ୍ତି ଯୋଗ କାରଣ ଆମେ ବିଶ୍ୱାସ ଶକ୍ତ ଯିବ ନା, ଅନାଦି କାଳରୁ ଭାବନି ଯେ ମନ ଇନ୍ଦ୍ରିୟ ଗୁଡ଼ିକ ବିଷୟକୁ ଛାଡ଼ି ଦେଇଛନ୍ତି ବୋଲି ନା, ବିଷୟ ସହିତ ଯେହେତୁ ଅନାଦି କାଳରୁ ତାଙ୍କର ସମ୍ପର୍କ ଅଛି, ଯଦି ସ୍ଥୂଳ ଭାବରେ ଛାଡ଼ିଦେଲେ ସୂକ୍ଷ୍ମ ଭାବରେ ସେଟାକୁ ଚିନ୍ତା କରୁଛନ୍ତି। ସେଥିପାଇଁ ଭଗବାନ ଗୀତାରେ ମନା କରିଦେଲେ, ବିଷୟ ବିନିବର୍ଦ୍ଧନ୍ତେ ନିରାହାରସ୍ୟ ଦେହିନ ରସୋବରିଆ ରସୋପିଅସ୍ୟ ପରମ ଦୃଷ୍ଟ ନିବର୍ତ୍ତନ୍ତି। ଇନ୍ଦ୍ରିୟମାନଙ୍କୁ ରସ ଦେବାକୁ ପଡ଼ିବ, ତାଙ୍କ ଭକ୍ତି ରସରେ ଆପ୍ଲୁତ କରିବାକୁ ପଡ଼ିବ। କେବଳ ବିଷୟ ଭୋଗ ଗୋଟେ ଚିନ୍ତା ନୁହେଁ, ବିଷୟ ଭୋଗିବାକୁ ଇଚ୍ଛା ହୁଏ ନା, କିନ୍ତୁ କୃଷ୍ଣ ପାଖରେ ମନ ବି ଲାଗେ ନା। ସଂସାରରେ ବହୁତ ଲୋକ ତାଙ୍କ ବିଷୟ ଭୋଗିବାକୁ ଇଚ୍ଛା ନାହିଁ, ସ୍ତ୍ରୀ ପୁତ୍ର କନ୍ୟା ତାଙ୍କୁ ବିଷୟ ଭଳିଆ ଲାଗୁଛନ୍ତି, ତାଙ୍କ ସଂସାର ଭଲ ଲାଗୁନି, ଠିକ୍ ଅଛି, କିନ୍ତୁ କ'ଣ କୃଷ୍ଣଙ୍କୁ ଭଜନ କରିହେବ? କୃଷ୍ଣଙ୍କୁ ଭଲ ଲାଗୁଛନ୍ତି କି? କୃଷ୍ଣଙ୍କୁ ଭଲ ଲାଗିବେନି, ଏତେ ସହଜ ନୁହେଁ। ଅନାଦି କାଳରୁ ବିଷୟ ସହିତ ଇନ୍ଦ୍ରିୟମାନଙ୍କର ସଂଯୋଗ ରହିଛି, ମନର ସଂଯୋଗ ରହିଛି, ସେମାନେ ସବୁବେଳେ ସେ ବିଷୟ ସ୍ୱାଦ ଚାହୁଁଛନ୍ତି, ତେଣୁ ଆମର ପତନ ହେଇଯିବ। ଯେତେବେଳେ ଗୁରୁକୃଷ୍ଣଙ୍କର ସୁଖ ବିଧାନ ଆମେ ଚିନ୍ତା ନ କରିପାରିବା ଯୋଗ୍ୟତା ବୋଲି, ଦେଖ ଇନ୍ଦ୍ର, ସେ ଇନ୍ଦ୍ର ଦେବରାଜ ଯିଏ ମଥା ପିଟି ପିଟି ନାରଦ ମୁନିଙ୍କର ପୂଜା କରନ୍ତି, ତାଙ୍କ ପାଖରୁ ପ୍ରବଚନ ଶୁଣନ୍ତି, ସେ ଆଜି ଭଟକି ଯାଉଛନ୍ତି ଏଇ ଯୋଗ୍ୟତା ଯୋଗୁଁ, ଈଶ୍ୱରତ୍ୱ ଅଭିମାନ ଯୋଗୁଁ। ଯୋଗ୍ୟତାଟା କ'ଣ କରେ ନା, ଅଭିମାନ ଆଣେ, ଯିଏ ଯେତେ ଯୋଗ୍ୟ ତାର ସେତେ ଅଭିମାନ ଅଛି। ଆଉ ଯଦି କିଏ ନିରଭିମାନୀ, ସେଥିପାଇଁ ସେ କହିଲେ ନା ଜନ୍ମ ଐଶ୍ୱର୍ଯ୍ୟ, ଏଥିରେ ଏଗୁଡ଼ିକ କ'ଣ ସବୁ, ଏଇଟା ଯୋଗ୍ୟତା ନା, ଜନ୍ମ ଗୋଟେ ଯୋଗ୍ୟତା, ଐଶ୍ୱର୍ଯ୍ୟ ଗୋଟେ ଯୋଗ୍ୟତା, ଜନ୍ମ ଶ୍ରୁତ ପଣ୍ଡିତ ସେଟା ବି ଗୋଟେ ଯୋଗ୍ୟତା, ଆଉ ସ୍ତ୍ରୀ ସୌନ୍ଦର୍ଯ୍ୟତା, ଏଇଟା ଗୋଟେ ତାର କ୍ୱାଲିଟି ନା। ଆଉ ତାକୁ ମେଣ୍ଟେନ୍ କରି ରଖୁଛନ୍ତି, ତାଙ୍କର ସେ କେଶ କାଟେ, ଏଇଟା କାଟେ, ମୁହଁରେ ଲଗା, ଗୋଡ଼ର ଲଗା, ହାତର ଲଗା, ଏଇଟା ଲଗା, ଏମିତି ଖାଅ, ସେ ଖାଉଛନ୍ତି ନା ସ୍ପେସିଫିକ୍ ଫୁଡ଼ ତାଙ୍କର ଶରୀରଟାକୁ ରଖିବା ପାଇଁ। ତୁମେ ଏମିତି ସେମିତି ଯାହାପରେ ତା ତୁମେ ଖାଲି ତୁମେ ସେମିତି ତୁମ ଦେହର ଲାଗିବନି, ସେମାନେ ତାଙ୍କ ବଡିଟାକୁ ଯେଉଁ ରଖୁଛନ୍ତି ସେମାନେ ସବୁ ଖାଉଛନ୍ତି, ଏଇ ଜୁସ୍ ଖା, ସେ ଜୁସ୍ ଖା, ଏ ମେଡିସିନ୍ ଖା, ସକାଳେ ଏଇଟା ଖା, ସନ୍ଧ୍ୟାବେଳେ ଏଇଟା ଖା, ଏଇ ଯେଉଁ ଫିଲ୍ମ ଆକ୍ଟର ମାନେ ସେମାନେ ସବୁ ରଖୁଛନ୍ତି ନା ସେମିତି। ଆଉ ମୁଁ ଶୁଣିଥିଲି କୃଷି ବହୁତ ବ୍ରହ୍ମଚାରୀ ବେଳେ ସେ କାଳେ ବିଦେଶକୁ ଯାଆନ୍ତି ସବୁ ବ୍ଲଡ୍ ଚେଞ୍ଜ କରିବା ପାଇଁ, ମୋ ବ୍ଲଡ୍ର ଏଇ ସେଲ୍ସ ଗୁଡ଼ା କମିଗଲେଣି ସେଥିପାଇଁ ମୋ ବିୟୁଟି କମିଯିବ, କାରଣ ତ ଆକ୍ଟିଂ କରିବାକୁ ପଡ଼େ ନା ତାଙ୍କୁ, ସେ ବହୁତ ଫୋକସ୍ କରୁଛନ୍ତି, ସେଇଟା ସବୁ ଯୋଗ୍ୟତା। ଆଉ ଏଇଟା ଗର୍ବ ଆଣିବ, ଏଧମାନ ମଦ ଅପମାନ ଅନୁଭବ ତାଙ୍କର ଅଛି ନା, ଆଉ ଏଧମାନ ମଦ ଅପମାନ ଅକିଞ୍ଚନ ହବାକୁ ପଡ଼େ, ନୈବ ଅର୍ହତୁ, ସେ କେବେ ଯୋଗ୍ୟ ନୁହନ୍ତି, କେବେ ପହଞ୍ଚି ପାରିବେନି ଆପଣଙ୍କ ପାଖରେ, ଅକିଞ୍ଚନ ସେ ଗୋଚର। ଏ ଯେଉଁ ଅକିଞ୍ଚନ ଶବ୍ଦ ଲଗେଇଲେ ବହୁତ ବଡ଼ ଦାମ, ଏହାର ମୂଲ୍ୟ ଅକିଞ୍ଚନ ଶବ୍ଦର ଯେଉଁ ମୂଲ୍ୟଟା, ନିଷ୍କିଞ୍ଚନ ଅକିଞ୍ଚନ ଭଗବାନ ସବୁବେଳେ କହୁଛନ୍ତି, ପ୍ରହ୍ଲାଦମାର ସେ କହିଥିଲେ ନିଷ୍କିଞ୍ଚନ ନିବୃଣୀତ ଯାବତ୍ ମୟ ସମ୍ପାଦ ରୋଜ ଅଭିଷେକମ ନିଷ୍କିଞ୍ଚନ ନିବୃଣୀତ ଯାବତ୍, ଅକିଞ୍ଚନ ନିଷ୍କିଞ୍ଚନ, ଯାହାର ସବୁ ରହିଛି କିନ୍ତୁ ସେ କେବେ ସେ ଜିନିଷ ପ୍ରତି ଆକୃଷ୍ଟ ନାହିଁ, ସେ କୃଷ୍ଣଙ୍କ ପ୍ରତି ଆକୃଷ୍ଟ, ସେ ହେଉଛି ନିଷ୍କିଞ୍ଚନ। তার কোন তার ধন থাইপারে যোগ্যতা থাইপারে বহুত দক্ষতা থাইপারে কিন্তু সে কুছি মো পাখে কিছু নেই হচ্ছে মোর গুরু আর কৃষ্ণঙ্কর দান ইয়ে মোর গুরু আর কৃষ্ণঙ্কর অবদান মোর পাখে কিছু নাই সে আমি পড়ুছ না যোগ্যতা বিচারে কিছু নাই পাই তোমার করুণা সার এসব এসেন্স সূত্র এসব ভক্তি জীবন সূত্র সেদিন ভক্তি সিদ্ধান্ত ভক্তিবীন ঠাকুর মনা কলে যোগ্যতা অর্জন করা প্রচেষ্টা কর না সময় স্বল্প যে যে গুণ আমাখে অছে সেই গুণের ভগবান সেবার লগা ভগবান গুণ দ্বারা সন্তুষ্ট হতে ভক্তিপ্রিয় মাধব ভক্তিপ্রিয় মাধব ভগবান ভক্তির প্রিয় আর যদি গুণ স্বাভাবিক আমার অছি মিলি যাই ঈশ্বর কৃপার তো ভগবান সেবার লগা কৃষ্ণ সেবার কৃষ্ণ সুখ পাই নাহলে ঈশ্বরত্ব অভিমান আসব আর ঈশ্বরত্ব অভিমান আমার পতনর কারণ হব ঈশ্বরত্ব অভিমান মানে সব জাঁচি ভগবান সে ভক্ত ভক্তি করুব কিন্তু ভগবান ঠু মনরে নিজকে বড় বলে ভাবু এটা এত বড় রোগ ঈশ্বরত্ব অভিমানটা কোথা পূর্ব কেদিন যে ভক্ত আমাকে প্রণাম করুনি আমার কোণ মন হয়েছে এই ভক্তটা এত গর্বী হয়ে গেল সে প্রণাম কলানি আমার মন দুঃখ আসছে সে বোধ প্রণাম কলানি কিন্তু আমি কেবে মন দুঃখ করুনি সে জীবটা ভগবান প্রণাম করুনি বলে আমাকে চিন্তা করছে আরে ভগবান জীবটা গোটে প্রণাম কলানি সূক্ষ্ম ভাবে জীবন সববে যেত পৃথক ভাবনা রয়েছে তার ঈশ্বরত্ব অভিমান রয়েছে তার গোটা অভিমান নয় গোটে গরিব লোকের অভিমান হচ্ছে মু খটি খাওছি মো পিলা ছাকে মু পোষছি তার অভিমান সমস্ত জীবর সরস এত সব রয়েছে না অহংকার রয়েছে কোণ করা কিন্তু আমার যে সূক্ষ্ম ভাবে দেখা যাচ্ছে কারণ ভক্তি যোগকু আসলে মাত্রে যদি জন প্রারম্ভিক অবস্থায় ভক্তি আরম্ভ করে তাহলে ভক্তি মহারাণীঙ্কর কৃপারু গুরু বৈষ্ণব কৃপার তার তার কিছু দক্ষতা তার কিছু যোগ্যতা আসে কিন্তু সেই যোগ্যতাটা কৃষ্ণ দিয়েছেন তাঁর সেবা পাই সেটা আমি দিয়ে না কিন্তু আমি সেটা বুঝিপার আমি সেটা বুঝিপার আর সেটা কোণ করতে না কৃষ্ণ সেবার নলগে আমার স্বতন্ত্র বিচারধারা আমার যে সুখ হব আমি সেটি লগাই দিই সেটা অসুবিধার কারণ হব ভক্তি জীবন এভাবে ভগবান যোগ্যতা দেবে ভগবান তোমাকে চলাইবে যেন কণ্ডেই ভাই গোটে কণ্ডেই ভাই তোমাকে বঞ্চিক মরিয়া পড়ব মরিগল তো মরিগল থার মরিগল ভক্তি জীবন এভাবে শরণাগতি জীবনটা এভাবে তো বঞ্চিক মরিব যদি পাণ্ডব মানে বঞ্চিক মরিলে তার কিছু নথিলা মনে মনে বুলুলে কিন্তু সব কোণ জাঁথিলে কৃষ্ণঙ্কর ইচ্ছা কুয়াড়ে দ্রৌপদী নিয়ে কি জয়দরথ এনে বি বস্ত্র অরণ হচ্ছে সেটা কুন্তি পাঞ্চপুত্র সহ যত গৃহ রয়েছেন সব অর্জুন দেখ অর্জুনঙ্কর থে সারথি হলে মহাভারত যুদ্ধক সম্পূর্ণ ভাবে হ্যাণ্ডেল গেল কে পুরা কৃষ্ণ সব দায়িত্ব নেলে যুধিষ্ঠ মহারাজকে রাজা করাইলে সব কিছু করাইলে কিন্তু যেতে যা করলে বি সবুলে কৃষ্ণঙ্কর কন্ট্রোল রহুতলা সব কাপরে পাণ্ডব মানুষ কারণ পাণ্ডব মানে শরণাঙ্গত লে সে কৃষ্ণ সে পূর্ণ কৃষ্ণ উপরে আশ্রিত হয়েছিল কে কেবে গোটে কথা চিন্তা করে এই মন পড়লে তুমি চিন্তা করে দেখ কেমিতি সে বঞ্চিকি মলা ভাই রয়েছে অর্জুন কুমার অর্জুন প্রিয় সখা না অর্জুন কুমার অর্জুন মো ভী তুমি বিবাহ অর্জুন কেবে এটা গোটে সম্ভব কি খারাপ লাগবেনি ভক্ত অসীমে সখা চেতি ভগবান গীতার কেছেন না সেই মহাভারত যুদ্ধ সরিছে না সেটি গীতার প্রবসন্ধি তুমি হচ্ছ মর যদি লজিকাল মু যুক্তি করি তুমি বায়া বি হয়ে যাব লেখা হচ্ছে কোণ সুভদ্রা হরণ সুভদ্রা হরণ গোটে নাটক নাই সব তো ওড়িয়া লোক জানি না তুমি গঞ্জামের হুয়ে সুভদ্রা হরণ নাটক সুভদ্রা কিন্তু হরণ করি কিন্তু সুভদ্রা হরণ কোণ হল তাকে কিন্তু কি কৃষ্ণ তো হরণ কোণ এটা পুণি হলো তো প্লান বনাইছেন কৃষ্ণ এনে গীতার কোণ কহিলে ভক্ত অসীমে সখা চেতি তুমি মোর সখা তুমি মোর ভক্ত মোর প্রিয় ভক্ত মু সেতু তুমি গুহে তত্ত্ব কুছি তুমি এটি ভক্ত বলে কেদেল সখা বলে কেদেল সেটা সেটি কৌ মো ভৌণী বিবাহ বলে অর্জুন প্রশ্ন করলে সে বৈদিক বিচার দেখলে মতো লোক মানে কোণ কহবে মো পাই সব বৈদিক ধর্মকে ছাড়দেলে ମୋ ପାଇଁ କେତେ ପ୍ରତାରଣା କରିକି ମୋର ଥରେ ସାରଥି ହେଲେ ଆମ ପଣ୍ଡମାନଙ୍କୁ ବିଜୟ ଦେବା ପାଇଁ, ଶେଷରେ କହୁଛନ୍ତି ମୋ ଭଉଣୀ ବିବାହ, ଗୋଟେ ଖରାପ କଥା ନାହିଁ, ସାଙ୍ଗର ଭଣ୍ଡ କ'ଣ ବିବାହ ହେବ, ପୁଣି ରିଲେଟିଭ ହେବେ ନା, ପୁଣି ସଖା, ସେଟା କ'ଣ କୁହନ୍ତି, କ'ଣ ସମ୍ବନ୍ଧ ରହିବେ, ମୋତେ ସମ୍ବନ୍ଧ ଜ୍ଞାନ ମୋର ବେଶୀ ନାହିଁ, ମାଉସୀ ହାଁ ହାସି ତୁମେ ତୁମ ଗଞ୍ଜାମରେ ସବୁ ନାହିଁ କି, ତୁମର ସବୁ ବିବାହ ହୁଅନ୍ତି, ମାମୁଁ ଝିଅକୁ ବିବାହ ହୁଅନ୍ତିନି କି, ହଁ କହି କୃଷ୍ଣ ତ ତାଙ୍କର ତ ଅର୍ଜୁନ ବିବାହ ହେଇଥିଲେ ଆଉ, ମାମୁଁ ଝିଅ ବିବାହ ହୁଅନ୍ତି, ତାଙ୍କର ସବୁ ମାମୁଁ ଝିଅ ବିବାହ ହୁଅନ୍ତି ନାହିଁ, ପଚାରୁନୁ, ସେ କହିବେ ଆମେ ଦେଖିଛୁ ସୁଭଦ୍ରାହର ନାଟକ ଆଉ ମହାଭାରତ ଏମିତି ଅଛି ଆଉ, କିରେ ସିଏ ଜିନିଷଟା କ'ଣ, ଏ ଜିନିଷ କ'ଣ ବୁଝୁଛନ୍ତି, ଏ ମାମୁଁ ଝିଅଟା କେମିତି ବିବାହ ହେବ, ସେ ଭଉଣୀ ପୁରା ଡାଇରେକ୍ଟ ଭଉଣୀ ବ୍ଲଡ୍ ରିଲେସନସିପ୍, ଆଉ ତାଙ୍କର କ'ଣ ତାଙ୍କର ଏଇଟା ଦେଖନ୍ତି, ଏଇଟା ଅର୍ଜୁନ ବିବାହ ହେଇଥିଲା, କୁହନ୍ତି ଏଇଟା ମୁଁ ତ ଥିଲା କ'ଣ ଜାଣିଲ, ଅର୍ଜୁନ ବିବାହ ହେଇଥିଲା ଆଉ ମୁଁ ପଚାରେ କହିବି ନା ମାମୁଁ ଝିଅ ବାପରେ, ମାମୁଁ ଝିଅଟା କେମିତି ବାହା ହବ, ନା ହେଟା ଅର୍ଜୁନ ବାହା ହେଇଥିଲେ ସୁଭଦ୍ରାଙ୍କୁ, କିରେ ବାପା ଏଇଟା କ'ଣ ତମେ ବୁଝ, ସୁଭଦ୍ରାଙ୍କୁ କ'ଣ ବିବାହ ହେଇଥିଲେ, ସେ କ'ଣ ଏଇଟା ସିଏ ସବୁ ବଞ୍ଚିକି ମୋର ମୃତ୍ୟୁବରଣ କଲା ଭଳିଆ ତାଙ୍କ ଜୀବନ ଥିଲା, କିଛି ନାହିଁ କୃଷ୍ଣ କହୁଛନ୍ତି ମାନେ, କୃଷ୍ଣ କହିଲେ ପୁଣି କେଉଁ ତୀରା ଆସ, ସନ୍ନ୍ୟାସୀ ବେଶରେ ଆସ, ତୁମେ ସନ୍ନ୍ୟାସୀ ବେଶରେ ଆସିକି ଚତୁର୍ମାସିଆ କେଉଁଠି ରହିବ, 4 ମାସ ପ୍ଲାନ୍, ପୁରା ପୁରା ମାଷ୍ଟର ପ୍ଲାନ୍, ଯେମିତି ଯୋଉ ସେ ବନାନ୍ତି ମାୟାବାଦୀ ମାନେ ବନାନ୍ତି, ଗଭର୍ଣ୍ଣମେଣ୍ଟ ବନାଉଛି, କୃଷ୍ଣ ପୁରା ମାଷ୍ଟର ପ୍ଲାନ୍ ବନେଇକି ଅର୍ଜୁନ ପାଇଁ ଦେଇଦେଉଛନ୍ତି, ଭଗବାନ କୃଷ୍ଣଙ୍କୁ ସବୁ ମାଷ୍ଟର ପ୍ଲାନ୍ କୃଷ୍ଣ ବନେଇବେ, ଆମେ ସବୁ ମାଷ୍ଟର ପ୍ଲାନ୍ ଆମ ବନେଇ ଦେଉଛୁ, ଏଇଟା କରିଦେବି ଏଇଟା କରିଦେବି ଏଇଟା କରିଦେବି, ଆରେ ଭାଇ କେତେ କୋର୍ସ କର, କେତେ ଡିଗ୍ରୀ କର, କେତେ ଚାକିରି କର, କ'ଣ ବି ତୁମେ ଜୀବନରେ କର, ମାଷ୍ଟର ପ୍ଲାନ୍ଟା କାହା ପାଖରେ ଅଛି, କୃଷ୍ଣଙ୍କ ହାତରେ ଅଛି, ଅର୍ଜୁନଙ୍କ ପାଇଁ ମାଷ୍ଟର ପ୍ଲାନ୍ କ'ଣ ବନା ହବ, ପୁରା ବିଲକୁଲ ପ୍ରଥମରୁ ବନେଇକି ରଖିଛନ୍ତି, ଦେଖ ଖାଣ୍ଡବ ବନ ସେଠି ଦହନ ସରିଲା, ସେଠି ଅସ୍ତ୍ର ଦେଇଦେଲେ, ଏଣେ ଆଣିଲେ ବଣ ଭିତରେ ବୁଲେଇଲେ କାହିଁକି ସ୍ୱର୍ଗକୁ ଯିବାକୁ ପଡ଼ିବ, ସେଠି ବଣ ଭିତରେ ବୁଲେଇକି ତାଙ୍କୁ କେତେ ସଫଳ ଦେଇଦେଲେ ସ୍ୱର୍ଗକୁ ଗଲେ, ସ୍ୱର୍ଗରେ ଯାଇକି ଇନ୍ଦ୍ରଙ୍କ ପାଖରୁ ସେଠି ସବୁ ବର ପାଇକି ଆସିଲେ, ମାଷ୍ଟର ପ୍ଲାନ୍ ସେଠି ଉର୍ବଶୀଙ୍କ ପାଖରୁ ଅଭିଶାପ ପାଇଦେଲେ, ସେଟା ମାଷ୍ଟର ପ୍ଲାନ୍ କୃଷ୍ଣଙ୍କର, କାହିଁକି ଅଜ୍ଞାତବାସ ବେଳେ କାମରେ ଲାଗିବ, ବଞ୍ଚିକି ମରିବାକୁ ପଡ଼ିବ, ଶରଣାଗତ ଭକ୍ତର ତାର ଜୀବନଟା ଏଇଟା ଆନନ୍ଦ, ଜୀବନର ଆନନ୍ଦ ହେଉଛି କେବଳ ଏଇଟା, ଜୀବନର ଦୁଃଖ କେଉଁଟା, ଆମେ ଯେତେବେଳେ ଭଗବାନଙ୍କ ଶରଣାଗତ ହେଇପାରୁନି, ସ୍ୱତନ୍ତ୍ରତା ରହୁଛି, ଏଇଟା ତ ଦୁଃଖ, ଆଉ ଦୁଃଖ କ'ଣ ଜୀବନରେ କିଛି ଅଛି, କିଛି ନାହିଁ, ତାଙ୍କ ହାତରେ ମାଷ୍ଟର ପ୍ଲାନ୍ ଅଛି, ମହାଭାରତ ଯୁଦ୍ଧ ହବ କେମିତି କ'ଣ ହବ କୋଉଠି କ'ଣ ହବ ସବୁ ସେ ଯୋଜନା କରି ରଖିଛନ୍ତି, ସବୁ ରଖିଛନ୍ତି ପୁରା, ସେଠି ଯୋଗ୍ୟତାର କିଛି ନାହିଁ, ତାଙ୍କର ଯୋଗ୍ୟତାକୁ ବ୍ୟବହାର କରୁଛନ୍ତି, ଦଉଛନ୍ତି ସିଏ ବ୍ୟବହାର କରୁଛନ୍ତି, ସିଏ କୃଷ୍ଣ ଦଉଛନ୍ତି ବ୍ୟବହାର କରୁଛନ୍ତି, ଦୁଃଖ କେମିତି ମାଷ୍ଟର ପ୍ଲାନ୍ କରୁ, ତୁମେ ଆସିବ ସନ୍ନ୍ୟାସୀ ବେଶରେ ଆସିକି କୋଉଠି ରହିବ, ଦ୍ୱାରକାପୁରକୁ ଆସିବ, ଆଉ ସନ୍ନ୍ୟାସୀ ତାଙ୍କୁ ସମସ୍ତେ ଭଲ ପାଇଲେ, ସନ୍ନ୍ୟାସୀ ଲୋକ ତ ଡ୍ରେସ୍ ପିନ୍ଧିଛନ୍ତି ଆଉ କ'ଣ, ରହିଲେ ରହିଲେ ସୁଭଦ୍ର ସାର ମିଶିଲେ କଥାବାର୍ତ୍ତା ହେଲେ, ବାସ୍ ତାଙ୍କୁ ହରଣ କଲେ ଧରି ଚାଲିଲେ ଆଉ କ'ଣ, ଭଗବାନ କୃଷ୍ଣ ସବୁ ଜାଣିଛ, ଆଚ୍ଛା ପ୍ରଶ୍ନ କଲେ କି ମୋତେ ଭବିଷ୍ୟତରେ ଲୋକ କ'ଣ କହିବେ, ଏଇଟା ଗୋଟେ ବୈଦିକ ସଭ୍ୟତା ନୁହେଁ କି ଏଇଟା କ'ଣ, ନାହିଁ କୃଷ୍ଣଙ୍କର ଇଚ୍ଛା, ଯାହା କୃଷ୍ଣଙ୍କର ଇଚ୍ଛା ସେଇଟା କରିବାକୁ ପଡ଼ିବ, କୃଷ୍ଣଙ୍କ ପାଖରେ କୃଷ୍ଣ ବୈଦିକ ଧର୍ମ ସ୍ଥାପନ କରିଛନ୍ତି, ଲୌକିକ ଧର୍ମ ସ୍ଥାପନ କରିଛନ୍ତି, ଜଗତର ସବୁପ୍ରକାର ଧର୍ମ କୃଷ୍ଣ ସ୍ଥାପନ କରିଛନ୍ତି, ସବୁ ପରେ ସେ ସବୁ କହିଦେଇଛନ୍ତି ସର୍ବଧର୍ମାନ, ଆଉ ଭକ୍ତ ଯେ ସର୍ବଧର୍ମାନୁ ଫ୍ରି ସେଟା ଭାବନା, ଯେ ସର୍ବଧର୍ମାନୁ ଫ୍ରି ହେଇଗଲା ସେ ତ ପିଓର ଡିଭୋଟିସ୍ ହେଇଗଲା, ତାର ଗୋଟେ କିଛି ଧର୍ମ ରହୁଛି, ଏଇଟା ମୋର କରିବି ଏଇଟା ମୋର କରିବି କିଛି କରିବି ମୋ ଇଚ୍ଛାରେ ମୁଁ କିଛି କରିବି, ସେଟା ବି ଗୋଟେ ଧର୍ମରେ ଗଲା, ମନ ଧର୍ମରେ ଚାଲିବ, ସେଟା ବୈଦ ମୁଁ ଏଇଟା କରିବା ପାଇଁ ଚାହୁଁଛି, ନାହିଁ କ'ଣ କୃଷ୍ଣଙ୍କର ଇଚ୍ଛା କ'ଣ ଗୁରୁଙ୍କର ଇଚ୍ଛା ତାକୁ ୱେଟ୍ କରି ରହିବାକୁ ପଡ଼ିବ, ସେ ବି ସର୍ବଧର୍ମ ହେଲାନି, ସବୁ ଛାଡ଼ିଲେ ବଞ୍ଚିକି ମରିବାକୁ ପଡ଼ିବ, କ'ଣ କୃଷ୍ଣଙ୍କର ଇଚ୍ଛା, କାରଣ ପରମାତ୍ମା କାହିଁ ହୃଦୟ ଭିତରେ ରହିଛନ୍ତି, ବାରମ୍ବାର ଦେଲେ ଗୋଟେ ଜୀବ ସବୁବେଳେ କୃଷ୍ଣଙ୍କ ଉପରେ ମେଡିଟେଟ୍ କରିବ, କ'ଣ କୃଷ୍ଣଙ୍କର ଇଚ୍ଛା, ପ୍ରଭୁ ଆପଣ କ'ଣ ଚାହୁଁଛନ୍ତି, ଗୁରୁଦେବ ଆପଣ କ'ଣ ଚାହୁଁଛନ୍ତି, ଜୀବନଟା ଗୋଟେ ଚାଷ, ଏ ଯୋଉ ହଳ କରନ୍ତି କି ଜଣା କେତେ ଗାର ପକାନ୍ତି, ପ୍ରଥମ ଗାରରେ କ'ଣ ହବ, କ'ଣ ମିନ ପ୍ରଭୁ ପ୍ରଥମ ଗାର ଯୋଉ ପକାନ୍ତି କ'ଣ ହୁଏ, ମାଟି ଉଡ଼ା ଉଠା ହବ, ପ୍ରଥମ ଗାରରେ ମାଟି ଉଠା ହବ, ଏ ଘାସ ନାହିଁ ମାଟି ଉଠେଇବେନି, ଆଗେ କ'ଣ ବଣୁଆ ଘାସ ହେଇଯାଇଛି, ଘାସଟା ଘାସଟା ସେ ପ୍ରଥମେ ପ୍ରଥମ ଗାର ମାରିବେ, ତାପରେ ଦ୍ୱିତୀୟ ଗାରରେ ମାଟି ଟିକେ ଖରା ଖାଇଗଲା, ପୁଣି ଚୁନା ହବ, ପୁଣି ଆଉ ଟିକେ ମାର, ଘାସ ଉଠିବ, ତୃତୀୟ ଗାର ମାରିବେ, ମଇ ପକେଇବେ, ସେ ଚାଷ କରୁନାହାନ୍ତି, ମାଟିକି ପୁରା ଚାଷ କରୁଛନ୍ତି। ଜୀବନର ଯଦି କିଛି କଲ୍ଟିଭେସନ୍ ଥାଏ, ଏଇଟା ଭକ୍ତି ଜୀବନର ସବୁଠୁ ବଡ଼ ଚାଷ ହେଲା ଏଇଟା। ସବୁଦିନ ସବୁ ସମୟରେ ସବୁ ମୁହୂର୍ତ୍ତରେ ତସ୍ମା ସର୍ବେଶୁ କାଳେ ସୁମାମ ଅନୁସ୍ମର ଯୁଦ୍ଧଚ, ଇଏ କମ୍ ବଡ଼ ବାକ୍ୟ କହିନାହାନ୍ତି ଭଗବାନ। ସର୍ବେଶୁ କାଳେ ସୁ ଅନୁସ୍ମର, ସର୍ବାବସ୍ଥାରେ ସର୍ବକାଳରେ କୃଷ୍ଣଙ୍କୁ ସ୍ମରଣ କରିବାକୁ ପଡ଼ିବ। ପ୍ରଭୁ କ'ଣ ଆପଣଙ୍କର ଇଚ୍ଛା, ଗୁରୁଦେବ କ'ଣ ଆପଣଙ୍କର ଇଚ୍ଛା, ବସିକି ରହିବାକୁ ପଡ଼ିବ ଆଉ, ଚାଷ ତ ଏଇଟା ଆଉ। ଆସି ପରମାତ୍ମା ରୂପେ ରହିଛନ୍ତି ନା, ସିଏ ତୁମ ମନ ଭିତରେ ସେ ବୁଦ୍ଧି ଜ୍ଞାନ ଦେବେ, ସେଥିରେ ତୁମେ ସଫଳତା ପାଇବ, ସେଥିରେ ସନ୍ଦେହ ଆସିବନି, ଏଥିରେ ଆପ୍ରୁଭାଲ ମିଳିବ ଗୁରୁ କୃଷ୍ଣଙ୍କର, ଚାଲିବ ତୁମେ ଆଗକୁ। ଯୋଜନା କିଛି ନାହିଁ, ଭୌତିକ ଯୋଜନା କିଛି ଜୀବନରେ ନାହିଁ, କ'ଣ କରିବି, କେଉଁଠି ରହିବି, କେଉଁଠି ଖାଇବି, କ'ଣ କରିବି, କେମିତି କୃଷ୍ଣ ମୋତେ ଭକ୍ତି ଦେବେ, ଇଟ୍ ଅପ୍ ଟୁ କୃଷ୍ଣ, ଏଇଟା କୃଷ୍ଣଙ୍କ ଉପରେ ନିର୍ଭର କମ କରିବି, ମୁଁ କେବଳ ଶରଣ କଥାବି, କୃଷ୍ଣ ବ୍ୟବସ୍ଥା କରେ। ଆମ ଜୀବନ ଗୋଟେ ବହୁତ ବଡ଼ କଠିନ ଜୀବନ ନୁହେଁ, ତତ୍ଵ ଲାଗୁଛି ଶୁଣିଲା ବେଳକୁ କଠିନ, ଏତେ କଠିନ କେମିତି କ'ଣ ହବ, ସରଳ ସରଳ ଏତିକିରେ ସରଳ ନିଷ୍କପଟ ହୃଦୟରେ ତୁମେ ଶରଣାଙ୍ଗତ ହେଇଗଲେ, କୃଷ୍ଣ ମୁଁ ହେଉଛି ସେଥି ଲେଖିଲେଣି, ସେଥିପାଇଁ ଯଦି ତୁମେ କୃଷ୍ଣ ତୁମାର ହଉ ବୋଲି ବୋଲେ ଏକ ବାର, ଯଦି ଥରେ ଜଣେ କୃଷ୍ଣ ମୁଁ ତୁମର ବୋଲି କହୁଛି, ତାକୁ ମାୟା ସଂସାରରୁ ଭଗବାନ ଉଦ୍ଧାର କରିଦିଅ, ଭାଇ କୃଷ୍ଣ ମୁଁ ତୁମର, ମୁଁ ଆଉ କାହାର ନୁହେଁ, ଆପଣ ମୋତେ ଉଦ୍ଧାର କର। ଗୁରୁ ଗୁରୁ ଆଉ କୃଷ୍ଣଙ୍କୁ ଏଇଭଳି ଭାବରେ ପ୍ରାର୍ଥନା କରାଯାଏ, ଏଇଟା ଚାଷ ଆଉ ଚାଷ ଏଇଟା ଆଉ, ଏଇଟା ତୁମେ ତ ନ କରିବ, ଘାସ ଉଠିଲା ଆଉ କ'ଣ, ତୁମେ ଏଇଟା ତ ନ କରିବ, ପୁଣି କ'ଣ ଚାଲି ଆସିବ, ଯୋଗ୍ୟତା ଯେଉଁ ଅଛି ଯୋଗ୍ୟତା ବଳରେ ପୁଣି ଗୋଟେ ଚାଲି ଆସିଲା ଗୋଟେ ମନରେ, ମୁଁ ଏଇଟା କରିବି, ଏଇଟା କରିବା ପାଇଁ ଇଚ୍ଛା ଦେଲା, ପୁଣି ପ୍ରାୟ କରିବାକୁ ପଡ଼ିବ, ପ୍ରାର୍ଥନା କରିବାକୁ ପଡ଼ିବ, ଆମେ ଯେ କରିବା ଇଚ୍ଛାଟା ଆମର ବନ୍ଦ ହେଇଯିବ ତା ନୁହେଁ, ଏଇଟା କରିବାକୁ ଗୋଟେ ଇଚ୍ଛା ହବ, ଏଇଟା ଗୋଟେ କରିବା, ତାପରେ କ'ଣ କରିବାକୁ ପଡ଼ିବ, ପ୍ରାର୍ଥନା, କ'ଣ ଗୁରୁଦେବଙ୍କର ଇଚ୍ଛା କ'ଣ, ପ୍ରଭୁ କ'ଣ ଯେଉଁଟା ଭଲ ଆପଣଙ୍କୁ, ମୋର ମସ୍ତକରେ ବା ମୋ ବୁଦ୍ଧିରେ ହଜାର ଚିନ୍ତା ଆସୁଛି, କିନ୍ତୁ କେଉଁଟା ମୋ ପାଇଁ ଭଲ, କେଉଁଟା ଆପଣଙ୍କର ପ୍ରତିବିଧାନ କରିବ, ସେଇଟା ଆପଣ ବ୍ୟବସ୍ଥା କର, ଏଇଟା ତ ଚାଷ ଆଉ କ'ଣ, ଏଇଟା ସମସ୍ତଙ୍କ ଜୀବନରେ, ବ୍ରହ୍ମଚାରୀ ଜୀବନରେ ବ୍ରହ୍ମଚାରୀ କଲ୍ଟିଭେଟ୍ ପ୍ରାର୍ଥନା କରିବ, ଗୃହସ୍ଥ ଜୀବନରେ ଗୃହସ୍ଥର ଇଚ୍ଛା କ'ଣ ହବ, ମୁଁ ଏଠି ଘର କରିବି ନା ସେଠି ଘର କରିବି, ଏଠି ରହିବି ନା ସେଠି ରହିବି, ଝିଅ ବାହାର କେମିତି କରିବି, ପୁଅ ବାହାର କେମିତି କରିବି, କେଉଁଠି କ'ଣ କରିବି, ସେ କ'ଣ କରିବ, ସେ କେବଳ ଗୋଟେ ପ୍ରାର୍ଥନା କରିବ, କୃଷ୍ଣ ଆପଣ ମୋ ମନରେ ତ ବହୁତ ଚିନ୍ତା ଆସୁଛି, ମୁଁ ଏଇଟା କରିବି ସେଇଟା କରିବି, କେଉଁଟା ଆପଣଙ୍କର ଖୁସି ହେବ, କେଉଁଟା ଗୁରୁକୃଷ୍ଣଙ୍କର ଖୁସି ହେବ, କେଉଁଟା କେଉଁଥିରେ ମୋର ମଙ୍ଗଳ ହେବ, ସେଇଟା ଆପଣ କରନ୍ତୁ, ଏଇଟା ତ ସମସ୍ତେ ସମସ୍ତେ ଲେବୁଲରେ ପ୍ରାର୍ଥନା କରିବେ ଆଉ, ଏଇଟା ଯିଏ ନ କରିପାରିଲା ତ ଚାଷ ବନ୍ଦ ହେଲା ଆଉ କ'ଣ, ପୁଣି ଉଠିଲା ବଳଙ୍ଗା ଆଉ କ'ଣ, କେଉଁଥିରେ ମୋର ମଙ୍ଗଳ ହେବ ସେଇଟା ଆପଣ କର, ଏଇଟା ତ ପ୍ରାର୍ଥନା, ଆଉ ତ କିଛି ନାହିଁ, ଜୀବନ ଦୁଇଟା ଜିନିଷ ଶିଖ, ବେଶୀ ତତ୍ଵ ତ ଯିଏ ତାର ତତ୍ଵର ରସ ଆସ୍ୱାଦନ କରିବ ଉପରକୁ ଯିବ, ଆଉ ତୁମେ ଆଗେ ଏ ଫାଉଣ୍ଡେସନଟା ପକାଅ ଏଥିରେ, ଏଥିରେ ସିମ୍ପୁଲ ଫର୍ମୁଲା, କୃଷ୍ଣ ମୁଁ ଆପଣଙ୍କର ଭକ୍ତ ହେଇଛି, ଆପଣ ମୋ ପାଇଁ କିଛି ବ୍ୟବସ୍ଥା କରନ୍ତୁ, ଆଉ ମୁଁ ସବୁବେଳେ ପ୍ରସ୍ତୁତ ହେଇକି ରହିଛି, କିନ୍ତୁ ମୋ ମନ ଭିତରେ ହଜାର ଚିନ୍ତା ହଜାର ବିଚାରଧାରା ଆସୁଛି, ଏଥିରେ ମୋର ମଙ୍ଗଳ ହବ କି ନାହିଁ ମୁଁ ଜାଣିନା, ଆପଣ ହିଁ ମୋତେ, ପଢ଼ୁଥିଲୁ ଛୋଟବେଳେ ମୋତେ ଭଲ ବୁଦ୍ଧି ପର ଶିଖାଅ, ମୋତେ ଭଲ ବାଟ ପ୍ରଭୁ ଦେଖା, ମୋର ମନକୁ କରାଅ ସରସ, ମୋର ମୁଖେ ଦିଅ ଚିର ହରସ, ଦେଖ କେତେ ସୁନ୍ଦର କଥା, ସେ ବୈଷ୍ଣବ ଲେଖିଥିଲେ ମୋ ମନକୁ ଟିକେ ସୁଖୀ କର, ଦେଖ ନା କେତେ ଗୋଟେ ଭଲ ପାଇବା, ମନଟା ଖୁସି ହବ, ଚାଲ ଯେଉଁଠି ବୁଲି ଆସିବା, ଏ ଭାଇ ସେଠି ବୁଲିବାକୁ ଗଲା ବେଳକୁ କେଉଁ ଖୁସି, ଗଲାବେଳକୁ ସେ ଟେପୁ ସାଙ୍ଗରେ ଝଗଡ଼ା ହେଲାଣି, ଦେଖ ନା ଲୋକ ଯିବେ, ଚାଲ ଯେ ପୁରୀ, ଚାଲ ବୃନ୍ଦାବନ, ଦେ ଛୁଆ ପିଲା ନେଇକି ଟ୍ରେନ୍ରେ ଉଠି ଗଲାବେଳକୁ ସେଠି ଟେମ୍ପୁବାଲା ସାଙ୍ଗରେ ଝଗଡ଼ା, ସେଠି ଗେଷ୍ଟ ହାଉସ୍ ବାଲା ସାଙ୍ଗରେ ଝଗଡ଼ା, ସେଠି ଖାଇବାକୁ ମିଳୁନି, ଏଠି ଭିଡ଼ରେ ଯାଆନ୍ତେ, କେଉଁ ମନ ଖୁସି ହେଇଗଲା, କ'ଣଟା ଖୁସି ହେଉଛି ଯିବାର, କିଛି ଖୁସି ନାହିଁ, ଆମେ ଯେତେ ପ୍ରକାର ଯୋଜନା କରି ଆମେ କହିବା ଖୁସି ହେଇପାରିବେ, ସେ କେତେ ସୁନ୍ଦର ପ୍ରାର୍ଥନା ସେ ଲେଖିଲେ, ମୋର ମନକୁ କରାଅ ସରସ, ମୋ ମନକୁ ଆପଣ ସରସ, ଦୁଃଖୀ ନା ଯିବ ଗୋଟେ, କେତେ ପ୍ରକାର ବାଦ ବିବାଦ ଛିଦ୍ର, ଏ ସଂସାର କେତେ ଜଟିଳ, ତୁମେ ଗୋଟେ ଶାନ୍ତିରେ ରହିବା ପାଇଁ ଚାହିଁବ, ତୁମେ କେତେବେଳେ ପିସ୍ଫୁଲ ଏନ୍ଭାରମେଣ୍ଟ ଏଠି କ୍ରିଏଟ୍ କରିବାକୁ ମାୟା କେବେ ଦେବନି, ଗୁଳିଆ ପାଣି ସବୁବେଳେ ମାୟା ସବୁବେଳେ କୁହନ୍ତି କ'ଣ, ଗୁଳିଆ ପାଣି ହେଲେ କ'ଣ ହବ, କ'ଣ କୁହନ୍ତିନି କ'ଣ, ଗୁଳିଆ ପାଣି କାହାକୁ ସୁହାଏ, ହଁ କଙ୍କଡ଼ାକୁ ଗୁଳିଆ ପାଣି ସୁହାଏ, ଓଡ଼ିଆରେ ସବୁ କୁହନ୍ତି କଙ୍କଡ଼ାକୁ ଗୁଳିଆ ପାଣିଟା ଭଲ, ସେଭଳିଆ ମାୟା ଜୀବକୁ କ୍ୟାପ୍ଚର କରିବା ପାଇଁ ତାର ଏଇଟା ହେଉଛି ବେଷ୍ଟ ଜିନିଷ, ସବୁବେଳେ ଗୋଟେ ତିଆରି କରିବ କ'ଣ, ମାନେ ଅଶାନ୍ତ ବାତାବରଣ, ତ ଗୋଟେ ଶାନ୍ତିରେ କେତେ ରହିପାରିବ, ଘରୁ ଗଲାବେଳକୁ କିଏ ଖଟଖଟା ହେଲାଣି, ଅଫିସ ଗଲାବେଳକୁ ସେ ଖଟଖଟା ହେଲାଣି, ରାସ୍ତାରେ ଯାଉ ଯାଉ ପୋଲିସ ଆଣି ଠୁକିଲାଣି, ଯେତେବେଳେ ଯୁଆଡ଼େ ଯିବ ଗୋଟେ ଅଶାନ୍ତ ବାତାବରଣରେ ଯିବୁ, କେଟେ ଗୋଟେ ମାୟାଦେବୀଙ୍କର ଗୋଟେ କୃପା କ'ଣ ଯିବୁକୁ ସତଉଛନ୍ତି, ସେ ସିଏ ଟିକେ ରିଏଲାଇଜ୍ କରୁ ତାର ପୋଜିସନ୍ କ'ଣ, ଅଶାନ୍ତ ବାତାବରଣ ଏ ଜାଗାଟା, ସେଥିପାଇଁ ସେ କହିଲେ ଭଦ୍ର ଲୋକର ଏଇଟା ସ୍ଥାନ ନୁହେଁ। ଯେତେ ଦିନ ତୁମେ ରହିବ ଏଙ୍ଗଜାଇଟି ରହିବ, କେବଳ ଗୋଟିଏ ରାସ୍ତା ଏଇଟା, କେବଳ ଧୈର୍ଯ୍ୟ କିନ୍ତୁ ଏଥିପାଇଁ ଦରକାର। ଜୀବନର ଇଏ ଆଳୁ ପଚିଲେ କେତେ ଦିନ, ଆଳୁଟା ପଚିବା ପାଇଁ କେତେ ଦିନ ଲାଗୁଛି, ଟମାଟୋ ପଚିବା ପାଇଁ କେତେ ଦିନ ଲାଗୁଛି, ବାଇଗଣ ପଚିବା ପାଇଁ କେତେ ଦିନ ଲାଗୁଛି, ବୁଝିପାରୁଛ ନା ନାହିଁ? ଆଳୁଟା ପଚିବ କେମିତି, ଆଳୁଟା ମାଡ଼ ହବ, ଟିକେ ଦାଗ ମାଡ଼ ହେଲା, ତାପରେ ଟିକେ ଦାଗ ହବ, ତାପରେ ଧୀରେ ଧୀରେ ପଚିଲା ପାଇଁ କେତେ ଦିନ ଲାଗିବ, ତାକୁ 5 ଦିନ 7, ତା ଭିତରେ ତୁମେ ଫାଳ କାଟିକି ବି, କିନ୍ତୁ ଟମାଟୋ ଟିକେ ମାଡ଼ ହେଲେ 2 ଘଣ୍ଟା ପରେ ପଚିଲା, କେଉଁଟା ଭଲ, ଆମେ ଆଳୁ ଭଳିଆ ପଚିବା ନା ଟମାଟୋ, ଇଏ ଆଳୁ କ'ଣ ଟମାଟୋ ଭଳିଆ ପଚିବା, ମାୟା ଏମିତି କରିଦବ ଆମକୁ, କମ୍ ସେ କମ୍ ମାୟା ପ୍ରାର୍ଥନା କରିବା ଦରକାର, ପ୍ରଭୁ ଆଳୁ ଭଳିଆ ମୁଁ ଯେତିକି ଯାହା କଷ୍ଟ ହେଉଛି ଫାଳେ ଭଲେ ଭଗବାନ ଜୀବନରେ ଫାଳ ହେଲେ କୃଷ୍ଣଙ୍କ ସେବାରେ ଲାଗୁ, ଟିକେ ପଚେଇ ଦେବା ଲୋକ ଏମିତିକା, ମାନେ ଏତେ ଗୋଟେ ଯାହା କୁହାଯାଏ ଅନସୁଟେବୁଲ ସର୍କମଷ୍ଟାନ୍ସେସ, ଗୋଟେ କ'ଣ କୁହାଯିବ, ସୁଟେବୁଲ ମାନେ ଉପଯୁକ୍ତ ବାତାବରଣ ଏଠି ନା, ଏଟା ଶାନ୍ତପ୍ରିୟ କାହା କଥା ପଢ଼ୁଥିଲେ, କିଏ କହିଥିଲେ, ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଠାକୁର କହିଥିଲେ, ପଢ଼ୁଥିଲେ, ଏଇଟା ଶାନ୍ତପ୍ରିୟ ବ୍ୟକ୍ତିଙ୍କର ଜାଗା ନୁହେଁ, ସେ ଷ୍ଟ୍ରେଟ ଲେଖିଥିଲେ, ପ୍ରକୃତରେ ତୁମେ ଶାନ୍ତିରେ ରହିପାରିବେ, ଶାନ୍ତପ୍ରିୟ, ଶାନ୍ତପ୍ରିୟ କ'ଣ ବୁଝିପାରୁଛ କି ନାହିଁ, ଯେଉଁମାନେ ଶାନ୍ତ ପ୍ରିୟ ମାନେ କ'ଣ, ସେମାନେ ଶାନ୍ତିରେ ରହିବା ପାଇଁ ଚାହାନ୍ତି, କାହା ସାଙ୍ଗରେ ଝଗଡ଼ା କରିବେ ନାହିଁ, କି ତାଙ୍କ ସାଙ୍ଗରେ ସମସ୍ତେ ଝଗଡ଼ା ପୁଣି କରିବେ, ଯିଏ ଝଗଡ଼ାକୁ ଭଲ ପାଉଛନ୍ତି ଛାଡ଼, ଯେ ମୁଁ ବଡ଼ ହେବି ଏହା କରିବି, ଏ ଶାନ୍ତପ୍ରିୟ ଲୋକଙ୍କର ସ୍ଥାନ ଇଏ ନୁହେଁ, ସେ ମନା କରିଛନ୍ତି, ଯିଏ ଚାହୁଁଛନ୍ତି କାହା ସାଙ୍ଗରେ ମୁଁ କମ୍ପ୍ଲିଟ୍ କରିବିନି, ମୋ ଡ୍ୟୁଟିଟାକୁ ମୁଁ କେବଳ ମୋ କର୍ତ୍ତବ୍ୟ କରିବି, ନାଇଁ ଏଇଟା ବି ଜଗତ ତୁମେ ଆଶା କର ନା, ମୁଁ ମୋ ଡ୍ୟୁଟିଟାକୁ କରିକି ଶାନ୍ତିରେ ରହିବି, ତୁମେ ଯୁଆଡ଼େ ଯାଅ ଫେରିଦେଖ ଝଗଡ଼ା ଗୁଡ଼ା ବାହାରିବ ନା, ଅଫିସ ହଉ ଘର ହଉ, ତୁମେ ବଣ ଭିତରୁ ଯାଉନା, ଦେଖିବ ଏଠି ଝଗଡ଼ା କରିବେ, ଫରେଷ୍ଟର ବାଲା ଆସି ତୁମେ ମାନିଦେବେ, ତୁମେ କାହିଁକି ଏଠି ରହିଛ, କେଉଁଠି ତୁମକୁ ଏଠି ଶାନ୍ତିପ୍ରିୟ ବ୍ୟକ୍ତିଙ୍କର ସ୍ଥାନ ନାହିଁ, ସବୁବେଳେ ଅନଫେଭରେବୁଲ ସିଚୁଏସନ୍ କ୍ରିଏଟ୍ କରିବ ଏ ଜଗତରେ। ମାୟାଦେବୀ ଜୀବ ପ୍ରତି ଏଇଟାକୁ ଦଣ୍ଡ ଯେଉଁ ଦେଉଛନ୍ତି, କେବଳ ବହିର୍ମୁଖ ଦୋଷରୁ ସେ କିଭଳି କୃଷ୍ଣଙ୍କ ଆଡ଼କୁ ଉନ୍ମୁଖ ହବ, ମାନେ ଗୋଟେ ଜୀବର ଅବସ୍ଥା ଏଇଭଳିଆ, ଆଳୁ ଭଳିଆ ବାଇଗଣ ଭଳିଆ ଆମେ ପଚୁଛେ, କମ୍ ସେ କମ୍ ଜୀବନ ତ ବହୁତ କଷ୍ଟରେ ଯାଉଛି, ହେଲେ କିଛିଟା ଭଗବାନଙ୍କ ସେବାରେ ଲାଗୁ, ଆଉ ବହୁତ କଷ୍ଟ ଜୀବନ ହେଲେ ବି ଏ ଦୁଇଟା ପ୍ରିନ୍ସିପଲକୁ ଆମକୁ ଫଲୋ କରିବାକୁ ପଡ଼ିବ, କ'ଣ କ'ଣ, ସବୁବେଳେ କୃଷ୍ଣଙ୍କୁ ସରଳ ଚିତ୍ତରେ ଆମକୁ ପ୍ରାର୍ଥନା କରିବାକୁ ପଡ଼ିବ, କୃଷ୍ଣ ମୋ ମନ ଭିତରେ ବହୁତ ବିଚାରଧାରା, ମୋ ଜୀବନର ସୁରକ୍ଷା ପାଇଁ, ମୋ ଜୀବନର ପ୍ରଗତି ପାଇଁ ମୁଁ ବହୁତ ପ୍ରକାର ଯୋଜନା କରୁଛି, କିନ୍ତୁ ଏଥିରେ ମୁଁ ସଫଳ ହେବି କି ନାହିଁ ମୁଁ ଜାଣିନା, ଆପଣଙ୍କର କ'ଣ ଇଚ୍ଛା, ଆପଣ ଯେଉଁଥିରେ ସୁଖୀ ହେବେ ଆପଣ ସେଇଟାକୁ ସାଙ୍କ୍ସନ୍ କରନ୍ତୁ, ମୁଁ ଯେତେ ପ୍ରକାର ମୋ ମନ ଭିତରେ ବିଚାର ଆସୁଛି ତାକୁ କେବେ କେବେ ପୂରଣ କରନ୍ତୁ ନା, ଗୁରୁଙ୍କୁ ଆଉ କୃଷ୍ଣଙ୍କୁ ଏଇ ଦୁଇଟା ପ୍ରାର୍ଥନା କରିବାକୁ ପଡ଼ିବ, ଏଇଟା ଗୋଟେ ସହଜ ଜିନିଷ, ମୁଁ ଏଇ ପ୍ରାର୍ଥନା କଥା କହୁଥିଲି ନା ପୂର୍ବରୁ, ସେ ଲେଖିଲେନି ମୋର ମନକୁ କରାଓ ସରସ, ଭଗବାନ ହିଁ ସରସ କରିବ, କୃଷ୍ଣ ଯାହାକୁ କୃପା କରେ ତା ମନ ସବୁବେଳେ ଖୁସିରେ ଟିକେ ରହିବ, ନହେଲେ ତୁମେ ଶାନ୍ତିରେ ରହିପାରିବନି, କେବେ ଶାନ୍ତିରେ ରହିପାରିବନି, ଇଏ ଗୋଟେ ମନର ଭ୍ରମ, ତ କାହାକୁ ପଚାରୁନା, ଯିଏ ଏଇ ଷ୍ଟେଜ୍କୁ ଯାଇପାରୁନି, ଯିଏ କୃଷ୍ଣଙ୍କ ପାଖରେ ଶରଣାଙ୍ଗତ ହେଇପାରୁନି, ସେ ବ୍ରହ୍ମଚାରୀଙ୍କୁ ପଚାରେ ସେ କ'ଣ କହିବ, ଏ ମଠର ବହୁତ ପ୍ରୋବ୍ଲେମ, ସେ କହିବେନି କିରେ ଘରେ ତ କହୁଥିଲେ ସେ ପ୍ରୋବ୍ଲେମ, ପୁଣି କହୁଛ ମଠର ପ୍ରୋବ୍ଲେମ, ପୁଣି ପୁଣି ଆଉ କୁଆଡ଼େ ଯିବ, ସ୍ୱର୍ଗକୁ ପଚାର, ସ୍ୱର୍ଗକୁ ଫୋନ ଟେଲିଫୋନ୍ କର ଇନ୍ଦ୍ରକୁ, ଭାଇ ସବୁଆଡ଼େ ତ ପ୍ରୋବ୍ଲେମ, ତୁମେ ଶରଣାଗତ ନ ହେଇପାରିଲେ ତୁମ ପାଇଁ ସବୁଆଡ଼େ ପ୍ରୋବ୍ଲେମ, କାରଣ ବ୍ୟବସ୍ଥାଟା ସେଠୁ ଆସିବନି ନା, ସବୁଆଡ଼େ ଜଗତର ସମସ୍ୟା ରହିଛି, କାଲି ସେ କଥା ପଡ଼ିଥିଲା ନା, ତୁମେ ଯେତେବେଳେ ଶରଣାଙ୍ଗତ ହେଇପାରୁନ ତୁମର ଇଣ୍ଡିଭିଜୁଆଲ ମେଣ୍ଟାଲିଟି ରହିଲା, ହେଠି କର୍ମଫଳଟା ଆକ୍ଟିଂ କଲା ଆଉ, କର୍ମଫଳଟା କାର୍ଯ୍ୟ କରିବ, ସେଇ ପ୍ରୋବ୍ଲେମ ଗୁଡ଼ା ଆସିକି ଛନ୍ଦି ହେଇକି ପଡ଼ିବ, ସେଇଟା କଟୁନି ଆଉ, ଶରଣାଙ୍ଗତ ହେଲେ ଏଇଟା କଟିଯିବ, ଆଉ ଶରଣାଙ୍ଗତ ପୂର୍ଣ୍ଣ ଶରଣାଗତ, ଶରଣାଙ୍ଗତର ବିଗିନିଂଟା ଏଇ ପ୍ଲାଟଫର୍ମଟା ଏଇଟା, ମନ ଯେ ତୁମକୁ କେତେବେଳେ ଶାନ୍ତିରେ ବସିବା ପାଇଁ ଦେବ ଏଇଟା ଚିନ୍ତା କର ନା, ମନ ଯେ ତୁମକୁ ଗୋଟେ ସୁନ୍ଦର ଯୋଜନା ଦେବ ଯେଉଁଥିରେ ତୁମେ ହସ ଖୁସିରେ ଦିନ କାଟିପାରିବ, ସେଇଟା କେବେ କାହା ଜୀବନରେ ଆସିନି, ଲୋକ ଡେରାଡୁନ୍ ଯାଆନ୍ତି ନା କ'ଣ କ'ଣ କ'ଣ, ତୁମେ ସେଇଟା ଜାଣିନି, ଡେରାଡୁ କୁଆଡ଼େ ଗୋଟେ ଜାଣିଛ ବୁଲିବା ନେଇକି ସବୁ ଡେରାଡୁନ ଆଉ କ'ଣ, ସେ ନେପାଳ ସେ ଯେଉଁ କୁଆଡ଼େ ସବୁ ପ୍ରାକୃତିକ ଜାଗା ଦେଖିବା ପାଇଁ ଯାଆନ୍ତି, ସେ ତାର ଭିତରେ ସ୍ୱାମୀ ସ୍ତ୍ରୀ ଛୁଆକୁ ନେଇଯାଇଥିବେ, ଟ୍ରେନ୍ ଭିତରେ ଆସୁଛନ୍ତି ଝଗଡ଼ା ହେଇକି, ଘରେ ଆସି ଘରେ ଆସିକି ପହଞ୍ଚିଲା ବେଳକୁ ଇଏ ଅଲଗା ସିଏ ଅଲଗା, କ'ଣ ମନ ଶାନ୍ତି ହେଇଗଲା ଡାଇରେକ୍ଟ ଦେଖିକି ବାପା ତୁମ ପାଗଳ ବୁଝ ଜଗତଟା କ'ଣ, ଟ୍ରେନ୍ ଭିତରେ ଝଗଡ଼ା ଲାଗିବେ, ଏ ଯେଉଁ ଟୁରିଷ୍ଟ ପାର୍ଟରେ ଯାଆନ୍ତି ବେଳେବେଳେ ତାଙ୍କର ଟୁର୍ ହେଇ ଗ୍ରୁପ୍ ଟୁର୍, ତାଙ୍କର ଦୁଇ ଚାରିଟା ଫ୍ୟାମିଲି ଯାଇଥିବେ, ସେ ଟ୍ରେନ୍ ଭିତରେ ଆସୁ ଆସୁ ତାଙ୍କର ଦୁଇ ଭାଗ ହେଇଯାଇଥିବ, ଇଏ ଗୋଟେ ଗ୍ରୁପ୍ ସେ ଗୋଟେ ଗ୍ରୁପ୍, କେଉଁ ହୋଟେଲ ରହିଥିବେ ତାଙ୍କର ଖାଇବା ପିଇବା ପଇସା ପଡ଼ିବେନି, ତୁମେ ତୁ ଏଇ ହୋଟେଲରେ ବରାଦ ଦେଲୁ, ସେ ଏମିତି ହେଲା ସେମିତି ହେଲା, ମୁଁ ସବୁ ଟ୍ରେନ୍ରେ ବସିକି ସବୁ ଶୁଣେ, ଦେଖ ଯାଇଥିଲେ ସୁଖ କରିବାକୁ, ଏଇଠୁ ଦୁଇ ଭାଗ ହେଇକି ଫେରିଲେଣି, ଇଏ ସବୁ ମନ କେବେ ହେଲେ ସୁଖ ପାଇବନି, ମନର ଯୋଜନା ହିସାବରେ ଚାଲିଲେ କେବେ ମନ ସୁଖ ଦେବନି, ସିଏ ତ ବିଶ୍ୱାସକ୍ତ, ସିଏ ଆମକୁ କ'ଣ ସୁଖ ଦେବ, ସେ ଘୁରେଇ ଫେରେଇକି ଆମକୁ ନେଇ ଚକରରେ ପକେଇବ ଯିବୁ, ସେଥିରେ ସେ ଭଗବାନଙ୍କୁ ଏଇ ଭଗବାନଙ୍କୁ ଶରଣାଗତ ହେଇଗଲେ, ମୋର ମନକୁ କରାଅ ସରସ, ମୋର ମୁଖେ ଦିଅ ଚିର ହରସ, ଭଗବାନ ଯଦି କୃଷ୍ଣ ଯଦି କୃପା କରିବେ କେବଳ ସବୁବେଳେ ଆମେ ଆନନ୍ଦ ରହିପାରିବା, ଆଉ ଆନନ୍ଦ ରହିବାର ଏଇଟା ଗୋଟେ ସରଳ ଉପାୟ, ଏଇଟା ଗୋଟେ ସରଳ ଉପାୟ, ସବୁବେଳେ କୃଷ୍ଣଙ୍କୁ ପ୍ରାର୍ଥନା କର, ଏଇଟା ସେ ଚାଷତାଟା ଆମର ପ୍ରଭୁ ଆପଣ ମୋର ବିଚାରଧାରାକୁ ନେଇକି ଆପଣ ମୋ ଜୀବନରେ କିଛି ଫଳ ଦିଅନ୍ତୁନି, ଆପଣଙ୍କ ବିଚାରଧାରା ଆପଣ ଜାଣନ୍ତି ମୋର କର୍ମ ଫଳ କ'ଣ ଅଛି, ଆପଣ ଜାଣନ୍ତି ମୋର ସ୍ଥିତି କ'ଣ ହବ, ଆପଣ ମୋତେ ସେଇ ହିସାବରେ ବାଟ ଦେଖି ଦିଅନ୍ତୁ, ଲୋକ ଓଡ଼ିଆରେ ଗୋଟେ କୁହନ୍ତି ମୋତେ ଟିକେ ଭଲ ବାଟ, ସେ ଏଇଠି ବି ଲେଖା ହେଲା ଏଇ ପଦରେ ନା, ମୋତେ ଭଲ ବାଟ ପ୍ରଭୁ ଦେଖା, ଭଲ ବୁଦ୍ଧି ମୋତେ ଶିଖାଅ, ସବୁ ତାଙ୍କରି ପାଖରେ ଅଛି ଶରଣାଗତ, ଏଇଟା ଶରଣାଗତ ଜୀବମାନଙ୍କ ପାଇଁ ସ୍ଥାନ, ଶରଣାଗତରେ କ'ଣ ବହୁତ କଷ୍ଟ ନୁହେଁ, ବହୁତ କିଛି କଷ୍ଟ ନୁହେଁ, ଶରଣାଗତ ବହୁତ ସହଜ, କିନ୍ତୁ ଏ ସୁଖ ବାସନାଟା ଛାଡ଼ିଦେଲେ ଶରଣାଗତଟା ବହୁତ ସହଜ, ନିଜର ସୁଖ ବାସନା ଯଦି ଜୀବ ଗୋଟେ ଛାଡ଼ିଦେଲା ତାର ଆଉ କିଛି କଷ୍ଟ ନାହିଁ, ମୁଁ କ'ଣ ଚାହୁଁଛି ମୋତେ ଭଲ ଲାଗୁଛି ଏଇଟା ଏଇଟା ତ କାଳ ଆଉ ମୋତେ ଏଇ ଜିନିଷଟା ଭଲ ଲାଗୁଛି ସେଇଟା ଛାଡ଼ିଦିଅ, ତାପରେ ଶରଣାଗତଟା ସହଜ ହେଇଯିବ, ଭଲ ଲାଗିବ ଏଇଟା ବୁଲିବାଟା ଯେ ଆମକୁ ଭଲ ଲାଗେନି ତୁମେ ବିଚାର କରନି, ଭଲ ଲାଗେ ବୁଲିବାକୁ ଯିବା, ବିଭିନ୍ନ ଜିନିଷ ଖାଇବା, ଭଲ ଜିନିଷ ପିନ୍ଧିବା, କାହାକୁ ଭଲ ଲାଗେ ନା, ସମସ୍ତଙ୍କୁ ଭଲ ଲାଗେ, କିନ୍ତୁ ସେଇ ଜିନିଷଟାକୁ ଆମେ କଣ୍ଟିନ୍ୟୁ କରି ରଖିଲେ ବା ସେଇ ଜିନିଷଟାକୁ ଆମେ ସବୁବେଳେ ସେ ବିଚାରଧାରାକୁ ରଖିଲେ ହେଇପାରିବେନି, ଶରଣାଗତି ହେଇପାରିବେ, ସବୁ ଶରଣାଗତି ଶରଣାଗତିର ଲକ୍ଷଣ ନୁହେଁ, ତେଣୁ ଈଶ୍ୱର ଏଇ କଥାରୁ ପଡ଼ିଥିଲା, ଈଶ୍ୱରତ୍ୱ ଅଭିମାନ ଇନ୍ଦ୍ରଙ୍କର ଆସିଗଲା, ଯୋଗ୍ୟତା ବଳରେ, ଯୋଗ୍ୟତାଟା ଏହା କରେ ପୃଥକ ଭାବନା ଦେଇଦେବ ଆମକୁ, ସେ ଗୋସ୍ୱାମୀମାନେ କାହିଁକି ତାଙ୍କର ଏ ଯେମିତି ଆମର ଥିଲେ ରଘୁନାଥ ଭଟ୍ଟ ଗୋସ୍ୱାମୀ, ଲୋକନାଥ ଗୋସ୍ୱାମୀ, ବଳଦ ବିଦ୍ୟାଭୂଷଣ, କେତେ କେତେ ଅଛନ୍ତି ଗୋସ୍ୱାମୀ, ତାଙ୍କର ବାପା ନା ତାଙ୍କ ଘର ଠିକଣା କେବେ ଦେଇନା, ଆମର ସବୁ ଖୋଜି ଖୋଜିକି ପାଇଛନ୍ତି କେଉଁମାନେ ଆଚାର୍ଯ୍ୟମାନେ, ଯେମିତି ବଳଦ ବିଦ୍ୟାଭୂଷଣ ଘର କେଉଁଠି, ରେମୁଣା, ରେମୁଣା ବୋଲି ସେ କେବେ ମେନ୍ସନ୍ କରିନା ତାଙ୍କ ଜୀବନରେ, କେବେ ମେନ୍ସନ୍ କରିନା ତାଙ୍କ ବାପା କିଏ, ତାଙ୍କ ପରିଚୟ ଦିଅନ୍ତିନି, ତାଙ୍କ ପରିଚୟ ବି ଦିଅନ୍ତିନି, ମାନେ ସେମାନେ ହେଉଛନ୍ତି ଭଗବାନଙ୍କର ନିଜ ଲୋକ, ପୁରା ସ୍କଲାର ସବୁ ଜଗତର କ'ଣ କ'ଣ ସବୁ ସିଏ ଗୋବିନ୍ଦଙ୍କର କୃପା ପାଇ ସ୍ୱତନ୍ତ୍ର ଗୋବିନ୍ଦ ଭାଷ୍ୟ ରଚନା କରିଛନ୍ତି, କିନ୍ତୁ ସେ କେବେ କେବେ ମେନ୍ସନ୍ କରିନାହାନ୍ତି ମୋ ଘର କେଉଁଠି, ପିତାଙ୍କ ନାଁ କ'ଣ, ତାଙ୍କ ପରିଚୟ କିଛି ଦେଇନା, କିଛି ପରିଚୟ ଦେଇନା, ମାନେ ଜଗତରେ ଆମର ନାମ ନ ରହୁ, ଆମେ କ'ଣ କହୁଛେ ଏ ଜଗତରେ ମୋ ନାଁଟା ରହୁ, ଏଇଟା ଡିଫରେନ୍ସ ଆଉ କ'ଣ, ଆ ଡିଫରେନ୍ସ କ'ଣ, ଡିଫରେନ୍ସ ବହୁତ, ଭକ୍ତିରେ ତୁମେ ସୂକ୍ଷ୍ମ ଜିନିଷଟା ଦେଖିଦେବ, ସୂତ୍ରଟା ଦେଖିଦେବ, ଆରେ ଆରେ କେତେ ମୁଁ କୁଆଡ଼େ ଯାଉଛି, ଆମେ ମୋତେ ଯିଏ କହୁଛି ପ୍ରଶଂସା କରୁଛି, ମୋର ଇଚ୍ଛା ହେଉଛି ମୁଁ ସେଠି ଯିବି, ମୋତେ ଆମେ କହୁ ଲୋକ ଆମକୁ ପ୍ରଶଂସା କରିବେ, ଲୋକ ଭଲ ପାଇବେ, ସେମାନେ ଜଗତରେ ଟୋଟାଲ ଏଷ୍ଟାବ୍ଲିଶ୍ ହେବା ପାଇଁ ଚାହୁଁନାହାନ୍ତି, ଆମେ କ'ଣ ଚାହୁଁଛେ ଏଇ ଜଗତରେ ମୁଁ ଏଷ୍ଟାବ୍ଲିଶ୍ ହେବି, ପୁରା ଡିଫରେଣ୍ଟ, ଗୋଟେ ଶୁଦ୍ଧ ଭକ୍ତର ବିଚାର, ଆମର ବିଚାର ପୁରା ଅଲଗା, ସେଇ ଜଗତର କୌଣସି ବସ୍ତୁ ସହିତ, ଯେମିତି ଗୁରୁଦେବ ଥିଲେ ସେ ଆମର ସେ ପ୍ରଭୁ ଅଷ୍ଟ୍ରେଲିଆରେ କେତେ ଜଣ ପ୍ରଭୁ ଥିଲେ, କହିଲେ ଗୁରୁଦେବ ଆପଣଙ୍କର ଏତେ ଗୋପାଳଙ୍କ ସହିତ ଲୀଳା ଅଛି, ଆଟଲିଷ୍ଟ ଲୋକମାନେ ଜାଣିବେ ଆମେ ସବୁ ଲେଖିକି ସେଇଟା ସବୁ ପ୍ରିଣ୍ଟ କରିବୁ, ସେ କହିଲେ ନା ମୁଁ ବଞ୍ଚିଥିଲା ପର୍ଯ୍ୟନ୍ତ ମୋ ନାଁରେ କୌଣସି ବହି କୌଣସି ଜିନିଷ ବାହାର କରିପାରିବେନି, ମୋ ବିଷୟରେ କିଛି ତୁମେ ଲେଖିପାରିବେନି, ମୁଁ ଗଲା ପରେ ତୁମେ ଯାହା କରିବ କରିବ, ମୋ ବିଷୟରେ କିଛି ଲେଖନି, ଜଗତରେ ନିଷ୍କିଞ୍ଚନ ହବା ଏଇଟା ନିଷ୍କିଞ୍ଚନ ବୃତ୍ତି, ଯେମିତି ରଘୁନାଥ ଭଟ୍ଟ ଗୋସ୍ୱାମୀ, କୃଷ୍ଣଦାସ କବିରାଜ ଗୋସ୍ୱାମୀ ଯେତେବେଳେ ଚୈତନ୍ୟ ଚରିତାମୃତ ଲେଖିବା ଆରମ୍ଭ କଲେ ସେ ଆସିଲେ ସ୍ୱପ୍ନରେ, ସେ ତ ନଥିଲେ, ସିଏ ତାଙ୍କର ବହୁ ପରେ ଲେଖିବା ଆରମ୍ଭ କଲେ, ତାଙ୍କ ସ୍ୱପ୍ନରେ ଆସିଲେ, କିଏ ରଘୁନାଥ ଭଟ୍ଟ ଗୋସ୍ୱାମୀ କହିଲେ କେବେ କେବେ ଲେଖିବନି, ମୋ ବିଷୟରେ କିଛି ଲେଖିବନି। ସେଥିପାଇଁ ରଘୁନାଥ ଭଟ୍ଟ ଗୋସ୍ୱାମୀଙ୍କର ଚରିତ୍ର ତୁମେ ବେଶୀ ପାଇବନି କେଉଁଠୁ। ସେ ଜାଣିଥିଲେ, ସେ ଲେଖିଥାନ୍ତେ, ସେ ବୃନ୍ଦାବନ ସଂଗ୍ରହ କରିଥିଲେ କୃଷ୍ଣାସ୍କର ଗୋସ୍ୱାମୀ ବୈଷ୍ଣବଙ୍କ ପାଖରୁ, କିନ୍ତୁ ମନା କରିଥିଲେ ମୋ ବିଷୟରେ ତୁମେ କିଛି ଲେଖିବନି। କ'ଣ ମହାପ୍ରଭୁଙ୍କର ଷଡ଼ ଗୋସ୍ୱାମୀ ଭିତରେ ସିଏ କ'ଣ, ଷଡ଼ ଗୋସ୍ୱାମୀ ଭିତରେ ସିଏ ଜଣ ଗୋସ୍ୱାମୀ ନା ରଘୁନାଥ ଭଟ୍ଟ। ମନା କରିଦେଲେ ମୋ ବିଷୟରେ ତୁମେ କିଛି, ରୂପ ଗୋସ୍ୱାମୀ ବିଷୟରେ କେତେ ଚରିତ୍ର, ସନାତନ ଗୋସ୍ୱାମୀଙ୍କର, ରଘୁନାଥ ଗୋସ୍ୱାମୀଙ୍କର, ଆମର ଜୀବ ଗୋସ୍ୱାମୀଙ୍କର, ଆହୁରି ହେଲେ କିଏ ଗୋପାଳ ଭଟ୍ଟ ଗୋସ୍ୱାମୀଙ୍କର, ସମସ୍ତଙ୍କ ଜୀବନର ଚରିତ୍ର ଅଛି। କେମିତି 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 ବିଗ୍ରହ ପ୍ରକାଶ ପାଇଲେ, କେମିତି କ'ଣ କଲେ, ରଘୁନାଥ ଭଟ୍ଟ କୃଷ୍ଣାସ୍କର ଗୋସ୍ୱାମୀ ପାଖରେ ମ୍ୟାଟର ଥିଲା ସବୁ। ରଘୁନାଥ ଭଟ୍ଟଙ୍କର ଜୀବନ କ'ଣ ସେ ଲେଖିଥାନ୍ତି, ମନା କଲେ ନା ମୋ ବିଷୟରେ ଲେଖିବନି। ସେଥିପାଇଁ ସେ ସେଠି ଲେଖିଛନ୍ତି, ମୁଁ କେବଳ ନାମଟା ମାତ୍ର ଲେଖୁଛି, ମୋତେ ନିଷେଧ କରିଛନ୍ତି ଲେଖିବନି ବୋଲି। ଏ ଜଗତରେ ଯିଏ ନାହାନ୍ତି ସେ ଏ ଜଗତରେ ହିଁ ପରିଚୟ ଦେବା ପାଇଁ ଚାହାନ୍ତି, ଇଏ ହେଉଛନ୍ତି ଭଗବାନଙ୍କର ଭକ୍ତ। ଆମେ କ'ଣ ଭଗବାନଙ୍କର ଭକ୍ତ ହବା ଏତେ ସହଜ, ଗୋଟେ ଶୁଦ୍ଧ ଭକ୍ତ ହବା, ଚିନ୍ତା କରି ତୁମେ ଦେଖ ତାଙ୍କ ସ୍ତର କେଉଁଠି, ଆମେ କେଉଁଠି। ସେ ଜଗତରେ ନାହାନ୍ତି ସେ କହୁଛନ୍ତି ଏ ଜଗତର ଲୋକ ମୋ ବିଷୟରେ ଜାଣିବା ଦରକାର ନାହିଁ, ମୋ ବିଷୟରେ କି ନ ଜାଣନ୍ତୁ। ଆରେ ତୁମେ ଜଗତରେ ନାହ, ତୁ ଭବିଷ୍ୟତରେ ଲୋକମାନେ ନାହିଁ, ମୋ ବିଷୟରେ କିଏ ଜାଣିବା ଆବଶ୍ୟକ ନାହିଁ। ବଳଦେବ ବିଦ୍ୟାଭୂଷଣ ସେଭଳି ତାଙ୍କର ପରିଚୟ କିଛି ଦେଇନାହାନ୍ତି, କିଛି ପରିଚୟ ତାଙ୍କର ନାହିଁ, ପିତା ମାତା ଗ୍ରାମ କିଛି ଦେଇ। ସେ ବହୁତ ସୂତ୍ର ଧରି ତାଙ୍କ ଗୁରୁ କିଏ କେମିତି କ'ଣ ପରମ୍ପରା ସବୁ କଲଚର କରିକରି ଲୋକ ଅନୁମାନ କରାଯାଉଛି ବାଲେଶ୍ୱର, ସେ କେବେ ମେନସନ୍ କରୁନାହାନ୍ତି। ସେ ହେଲେ ପୁଣି ବେଦାନ୍ତ ଦର୍ଶନ ସେ ରଚନା କଲେ, ଗୌଡ଼ ବୈଷ୍ଣବ ବେଦାନ୍ତ ଦର୍ଶନ ସେ ରଚନା କଲେ, ତାଙ୍କ ନାହିଁ ଟୋଟାଲ ପରିଚୟ ଦେଇନା। ଏଇ ହେଉଛି ଭୟ କରୁଥିଲେ କ'ଣ ଏ ଯୋଗ୍ୟତାକୁ, କାଳେ କାଳେ ଆମ ମନ ଭିତରେ ଗୋଟେ ଅଭିମାନ ଆସିବ, ଲୋକ ଏତେ ସମ୍ମାନ ଦେବେ, ନାଇଁ ଆମ କି ଆମର କିଛି ଆବଶ୍ୟକ ନାହିଁ, ଆମକୁ ଘୃଣା କରିବା, ଆମକୁ ଘୃଣା କରିଦେଲେ କି ଅପମାନ କରିଦେଲେ ଆମକୁ କ'ଣ ଲାଗୁଛି, ମରଣ ଭଳିଆ ଲାଗୁଛି। ଆମକୁ ଗୋଟେ ଘୃଣା କରିଦେଲେ, ଅପମାନ କରିଦେଲେ କ'ଣ ଲାଗୁଛି, ମୋର ସବୁ ସରିଗଲା, ମୋତେ ଏମିତି କହିଲା ସେମିତି କହିଲା, ଆଉ ମରଣ ଭଳିଆ ଲାଗୁଛି। ତାଙ୍କୁ ଅପମାନ କରିବା, ଘୃଣା କରିବା, ସେଠି ତାଙ୍କୁ ଅମୃତ ଭଳିଆ ଲାଗୁଥିଲା। ସେମାନେ ଜଗତର କୌଣସି, ଏ ଜଗତର କୌଣସି ବସ୍ତୁକୁ ଗ୍ରହଣ କରୁଥିଲେ ନା ତ୍ୟାଗ କରୁଥିଲେ, ସେ କିଛି ଗ୍ରହଣ କରନ୍ତିନି ଜଗତର, କିଛି ତ୍ୟାଗ ବି କରନ୍ତିନି। ଯାହା ଅଛି ଏ ଜଗତ ସେମିତି ସୃଷ୍ଟି ହେଇଛି, ଆମର କ'ଣ ଆବଶ୍ୟକ, ଆମେ କ'ଣ କରୁଛେ, କେତେବେଳେ ଗ୍ରହଣ କରୁଛେ, କେତେବେଳେ ଘୃଣା କରୁଛେ, ତ୍ୟାଗ କରିଦେଉଛେ, ଇଏ ଭଲ ଇଏ ମନ୍ଦ। ସେଥିପାଇଁ ସେ ଲେଖିଲେନି, କ'ଣ ଲେଖିଲେ, ଏଇ ଭଲ ଏଇ ମନ୍ଦ ସଭୟ ମନ ଧର୍ମ, କାହିଁକି ଏଇଟା ଲେଖିଲି, ତା ଅର୍ଥ କ'ଣ, ଅର୍ଥ କ'ଣ ବୁଝିଲ ମୋତେ, ଏଇଟା ଭଲ ଏଇଟା ମନ୍ଦ ଏସବୁ ମନ ଧର୍ମ କ'ଣ, ଏଇଟା ପ୍ରୋପ ସେଟାକୁ ତାଙ୍କ ଭାଷାରେ କୁହନ୍ତିନି ଯେ ମଳର ବିଷ୍ଠାର କେଉଁଟା ଭଲ, ଉପରପଟ ଭଲ ନା ତଳପଟ ଭଲ, ସବୁଟା ମଳ, ତ କେଉଁଟାକୁ ଭଲ ବୋଲି କହିପାରିବେନି, ଏ ଜଗତର ଭଲ ବୋଲି କିଛି କହିପାରିବେନି, ମନ୍ଦ ବୋଲି କିଛି କହିପାରିବେ, ସବୁ ଗୁଣ ଦ୍ୱାରା ସୃଷ୍ଟି ହେଉଛି। ମାନ ସମ୍ମାନ ଯାହା ସବୁ ଜଗତର ଲୋକ ଦେଉଛନ୍ତି, ଯେତେ ପ୍ରକାର ଜିନିଷ ସବୁ ଆସୁଛି କ'ଣ, ସବୁ ଗୁଣ ଦ୍ୱାରା ସୃଷ୍ଟି ହେଉଛି। ତୁମର ଆଜି ସତ ଗୁଣ ଅଛି, ଭଲ ଗୁଣ, ଭଲ ଗୁଣ ଅଛି, ଲୋକ ତୁମକୁ ପ୍ରଶଂସା କରିବେ, କାଲି ତୁମ ଗୁଣ ହେଇଗଲେ ନିନ୍ଦା କରିବେ, ତୁମେ ସମାନ ବ୍ୟକ୍ତି କିଛି ନାହିଁ। ଏ ଜଗତର କୌଣସି ଜିନିଷ ସ୍ଥାୟିତ୍ୱ ନାହିଁ, ଜଗତ କୃଷ୍ଣଙ୍କର, ଜଗତ କୃଷ୍ଣ ସୃଷ୍ଟି କରିଛନ୍ତି, କିନ୍ତୁ ଏ ଜଗତରୁ ଆମର କିଛି ନେବାର ନାହିଁ, ଏଇଟାକୁ ବିଚାର କରିବାକୁ ପଡ଼ିବ। ଯୋଗ୍ୟତାକୁ ବହୁତ ଭୟ କରୁଥିଲେ, କିନ୍ତୁ ବର୍ତ୍ତମାନ ଯୋଗ୍ୟତାକୁ ଅର୍ଜନ କରିବା ପାଇଁ ଆମ ଭିତରେ ପ୍ରତିଯୋଗିତା, ଏଇ ପ୍ରତିଯୋଗିତାରେ ଯିଏ ପରାସ୍ତ ହେଇଯାଉଛି ସେ ଭାବୁଛି ମୋ ଜୀବନ ବିଫଳ ହେଇଗଲା, ସେ ଭାବୁଛି ନା ମୁଁ ମୋ ଜୀବନ ବିଫଳ ହେଇଗଲା, ମୁଁ ଗୋଟେ ବଡ଼ ଲୋକ ହେଇପାରିଲିନି। ଆରେ ଏ ବଡ଼ ଲୋକ ହବା କ'ଣ, ଗୋଟେ ବଡ଼ ଭକ୍ତ ହବା, ବଡ଼ ଭକ୍ତ ମାନେ କ'ଣ, କେବଳ ଲୋକମାନେ ଆମକୁ ବଡ଼ ଭକ୍ତ କହିଥିଲେ ଆମେ ବଡ଼ ଭକ୍ତ ହେଇଗଲେ, ଆଉ ଏଇଟା ଏଇଟା ନା ଲୋକମାନେ ଆମକୁ ଜାଣନ୍ତିନି, ଲୋକମାନେ ଆମକୁ, ଆରେ ଭାଇ ଆମକୁ ଜାଣିବା ଆବଶ୍ୟକ ନାହିଁ, ଆଉ ଯେତେ ଲୋକ ଆମକୁ ଘୃଣା କରିବେ ଭଲ, ଯେତେ ଲୋକ ଅପମାନ କରିବେ ଭଲ, ଯେତେ ଲୋକ ଅନାଦର କରିବେ ଭଲ, ଏଇ ସ୍ଥିତିକୁ ଆମକୁ ଯିବାକୁ ପଡ଼ିବ। ଅନ୍ୟର ଅନାଦର, ଅନ୍ୟର ଘୃଣା, ଅନ୍ୟର ଘୃଣ୍ୟ ପାତ୍ରରେ କି ଆମେ ରହିବା, ଏଇଟା ଆମ ପାଇଁ ଆଶୀର୍ବାଦ, ଯାହାଦ୍ୱାରା ଆମର ଆଉ ମମତା ଏ ସଂସାରର କାହା ପ୍ରତି ରହିବନି, ଆମେ ମମତା ଯୋଗାଡ଼ କରୁଛେ। ସୂକ୍ଷ୍ମ ଭାବରେ ଦେଖିବାକୁ ଗଲେ ଆମକୁ ଯିଏ ଭଲ ପାଇବ, ତୁମେ କ'ଣ କରିବ, ତୁମକୁ ଯିଏ ଭଲ ପାଉଛି ତୁମେ କ'ଣ କରିବ, ତାକୁ ଭଲ ପାଇବ, ତାହେଲେ ପୁଣି କ'ଣ ହେଇଗଲା, ବନ୍ଧନ ରହିଗଲା, ବନ୍ଧନ ରହିଗଲା। ଆଉ ପରମହଂସମାନେ ଶୁଦ୍ଧ ଭକ୍ତମାନେ ଯାହାକୁ ଯୋଉ ଭଲ ପାଆନ୍ତି ସେଇଟା କେଉଁ ସମ୍ବନ୍ଧରେ? କୃଷ୍ଣ ସମ୍ବନ୍ଧରେ। ସେଠି ଆଉ ଦୈହିକ ସମ୍ବନ୍ଧ, ମୋ ଶିଷ୍ୟ ସିଏ ଇଏ ସେ ସମ୍ବନ୍ଧ କିଛି ନାହିଁ, କେବଳ ସେବ୍ୟ ସେବକ ସମ୍ପର୍କ। ସେ ଭଗବାନଙ୍କର ସେବକ, ସେ କୃଷ୍ଣଙ୍କର ସେବାକୁ ସେଥିପାଇଁ ତାକୁ ଭଲ ପାଉଛନ୍ତି। କାଲି ସେବା ନ କଲେ ଭଲ ପାଇବେନି। ବ୍ୟକ୍ତିଗତ କିଛି ସମ୍ପର୍କ ନାହିଁ ଜଗତରେ, ଯେମିତି ବ୍ୟକ୍ତିଗତ ସମ୍ପର୍କ, ପୁଅଟା ମଧୁଆ ହଉ ବଦମାସୀ ହଉ କ'ଣ କହିବ, ମା ମୋ ପୁଅଟା ନା ଆଉ। ସେଠି ଆମର ଏଇ ଜିନିଷ ନାହିଁ, ଆମର ଏଠି ସେବ୍ୟ ସେବକ ସମ୍ପର୍କ। ଆମର କାହା ପ୍ରତି ଆସକ୍ତି? ଯିଏ ଗୁରୁ ବୈଷ୍ଣବଙ୍କର ସେବା କରୁଛି ବାସ ତା ପ୍ରତି ଆମର ଆସକ୍ତି। ସେଥିରେ ବନ୍ଧନର କାରଣ ହବନି, କାହିଁକି ସେ ତା ସେ ସେବକ, ନହେଲେ ବଡ଼ ବିପଦ ଆସିଯିବ ମୁକ୍ତି ଜୀବନରେ। ଆମର ଆମର ଏଠି ପ୍ରତିଯୋଗିତା ପାଇଁ ଆମେ ଏଠି ଆସିନେ, କିଏ କ'ଣ କଲା ତାକୁ ଦେଖିବା ଆମକୁ ସମୟ ନାହିଁ। ଯିଏ ଯାହା କରୁଛି ତାର କର୍ମଫଳ ହିସାବରେ, ତାର ପୁଣ୍ୟ ହିସାବରେ ବା ତାର ଗୁରୁ ବୈଷ୍ଣବଙ୍କର କୃପା ହିସାବରେ ସେ କରୁଛି, ଆମର କ'ଣ ଆବଶ୍ୟକ ଅଛି? ଆମ ଦ୍ୱାରା କ'ଣ ହେଇପାରିବ? ଆମେ ଗୁଣ୍ଡିଚି ମୂଷା ହେଇପାରିବେ କି ହନୁମାନ ହେଇପାରିବା? ରାମଙ୍କୁ ଜଣା, ହନୁମାନ କେଉଁଠି ଗଲେ? ଲଙ୍କାକୁ ପାର ହେଇଗଲେ। କ'ଣ ମାଳି ସୁମାଳି ସୁଗ୍ରୀବ ଏମାନେ ସବୁ କ'ଣ କଲେ? ସେତୁ ବନ୍ଧ ବାନ୍ଧୁଥିଲେ, କିନ୍ତୁ ରାମଙ୍କର ହାତ କାହା ପରେ ରହିଗଲା? ଗୁଣ୍ଡିଚି ମୂଷା ପରେ ରହିଗଲା। ସେମିତି କିଛି ମାନେ ନାହିଁ, ସେଟା ବଡ଼ ହବା ଆମର କିଛି ଆବଶ୍ୟକ ନାହିଁ, ଛୋଟ ହେଇପାରିଲେ ତ ମିଳିପାରିବ। ଏ ଦେଖ ଆମର ଯୋଗ୍ୟତାର କୌଣସି ଯୋଗ୍ୟତା ଏତିକି ହବା ଦରକାର, ଏତିକି ଯୋଗ୍ୟତା ଆମର ଦରକାର। ସେ ଯୋଗ୍ୟତାଟା ହେଉଛି କ'ଣ ନା, ମୁଁ ହେଉଛି ଆପଣଙ୍କର ନିତ୍ୟ କିଙ୍କର, ମୋତେ ଏଇ ସ୍ଥିତିରେ ସବୁବେଳେ ପ୍ରତିଷ୍ଠିତ ହୋଇକି ରହିବି। ମୋ ଦାସ୍ୟ ଭାବନା ମୋ ହୃଦୟ ଭିତରେ, ଗୁରୁଦେବ ସେ କଥା କୁହନ୍ତି, ମୋ ହୃଦୟ ସବୁବେଳେ ଦାସ୍ୟ ଭାବନାରେ ପରିପୂର୍ଣ୍ଣ ହୋଇକି ରହୁ, ଏଥିରୁ କେବେ ବିଚ୍ୟୁତ ନ ହଉ। କାରଣ ଦାସ୍ୟ ଭାବନାଟା ଯଦି ପରିପୂର୍ଣ୍ଣ ହୋଇକି ନ ରହିପାରିଲା, ଈଶ୍ୱର ପୁଣି ଭାବନା ଚାଲି ଆସିବ, ମୁଁ ଭଗବାନଙ୍କର ଦାସ। ଦାସର ଆଉ ଗୋଟେ ଡିମାଣ୍ଡ କ'ଣ? ଦାସର ଆଉ ଗୋଟେ ପୋଜିସନ କ'ଣ? ଚାକର ଗୋଟେ କ'ଣ ପୋଜିସନ ଅଛି? କିଛି ନାହିଁ, ଚାକର ତ ଚାକର ଆଉ। ଦେଖୁନ ଓଡ଼ିଆରେ ସବୁ ଶବ୍ଦ ରହିଛି, ଚାକର ମୂଲିଆ ଆଉ କ'ଣ କୁହନ୍ତି? ମୋତେ ତୁମେ କର ହେ କିଣା ଚାକର, ଏଇ ତୁମ ଗାଁ ଲୋକ ଗାଇଛନ୍ତି, ଭିକାରୀ ବେଳେ ଗାଇଛନ୍ତି, ମୋତେ କର ହେ ତୁମେ ମୋତେ କିଣା। ଯେତେ ପ୍ରକାର ଶବ୍ଦ ତୁମେ ଲଗାଇବ, ଯେମିତି ସେ ବ୍ୟକ୍ତିମାନଙ୍କର ମନୋଭାବ ଯେଭଳି, ତାଙ୍କର ମାଲିକ ପ୍ରତି ଯେଭଳି ଆସକ୍ତି, ମାଲିକ ପ୍ରତି ଯେଭଳି ସେମାନେ ଅନୁଗତ, ସେଭଳି ଭାବନାରେ ଆମକୁ ରହିବାକୁ ପଡ଼ିବ। ଆଉ ଜଗତର ଆମର ପ୍ରତିଯୋଗିତା କରିବେ, ସିଏ ସେୟା କଲା ଇଏ କଲା ଏମିତି କଲା, ଲୋକ ତାକୁ ଭଲ ପାଇଲେ, ଭାଇ ଯିଏ ଆମକୁ ଭକ୍ତି ଦେଇପାରିବ ତାର ଆମେ ଦାସ ହବା। ଏ ଜଗତରେ କୌଣସି ବ୍ୟକ୍ତି ଆମକୁ ଭକ୍ତି ଦେଇପାରିବ, ଚାଲ ତା ପଛରେ ଆମେ ଗୋଡ଼େଇବା। ଆମକୁ ଭକ୍ତି କିଏ ଦେବେ? ଗୁରୁ ଦେବେ, କୃଷ୍ଣ ଦେବେ, ଆମେ ତାଙ୍କର ଦାସ ହବା, ତାଙ୍କ ସୁଖଟା ଚିନ୍ତା କରିବା। ବହୁତ ଲୋକ ବହୁତ କିଛି କହୁଛନ୍ତି, ସେଗୁଡ଼ିକ ଆମେ ଶୁଣିବା ଦରକାର ନାହିଁ। ଜଗତରେ ସମସ୍ତଙ୍କ ବିଷୟରେ କିଛି କିଛି ଲୋକ କହିବେ, ସମସ୍ତେ କହିବେ, ଭଲ ସବୁ ଲୋକ ସମସ୍ତଙ୍କୁ ପାଇବେନି, କେବେ ପାଇବେନି। ଶୁଦ୍ଧ ଭକ୍ତ ବି ଜଗତକୁ ଆଇଲେ ବି ତାଙ୍କୁ ଭଲ ସମସ୍ତେ ପାଇବେନି, କାହିଁକି ତାଙ୍କ ସ୍ୱୀକୃତି ହିସାବରେ ତାଙ୍କୁ ସେଇଟା, ଯାହାର ଯେତିକି ସ୍ୱୀକୃତି ତାକୁ ସେଇ ହିସାବରେ ସାଧୁ ଭଲ ଲାଗେ। ଯିଏ କନିଷ୍ଠ ଅଧିକାରୀ ସ୍ତରର ଅଛି ସେ କେବେ ଉତ୍ତମ ଅଧିକାରୀ ଭଲ ପାଇବେନି, ସେ ବୁଝିପାରିବେନି, ସେ ଭୁଲ ବୁଝିବ କ'ଣ ଏମିତି ଏସବୁ କଥା ଗୁଡ଼ା କ'ଣ। ସେଥିରେ ଭକ୍ତିନାଥ ଠାକୁର ଗଲାବେଳୁ ସେ ତାଙ୍କର ଯେତେବେଳେ ସ୍ୱର ଛାଡ଼ିଲେ ସେ କହିଗଲେ, ମୁଁ ଏ ଜଗତରେ ବହୁ ଜୀବକୁ ଉଦ୍ବେଗ ଦେଇଛି, ସେମାନେ ମୋତେ ବହୁତ ଭୁଲ ବୁଝୁଛନ୍ତି, କି ସମୟ ଆସିବ ସେମାନେ ବୁଝିପାରିବେ, ମୁଁ ସେମାନଙ୍କୁ କୃଷ୍ଣ ଆଡ଼କୁ ଉନ୍ମୁଖ କରିବା ପାଇଁ ଏଭଳି କଠୋର ଶବ୍ଦ କହିଛି। ସେ ବି ଜାଣିପାରୁଥିଲେ ଯେ ଜୀବ ମୋତେ କେତେ ଭୁଲ ବୁଝୁଛନ୍ତି। ଛୁରୀ ବିଦ୍ୟା ଭକ୍ତିନାଥ ଠାକୁର ଲେଖିଲେ, ଯେଉଁମାନେ ଆମର ଚିର ମଙ୍ଗଳାକାଂକ୍ଷୀ ବନ୍ଧୁ, ଯେଉଁମାନେ ଆମକୁ ଏକମାତ୍ର ସାହାଯ୍ୟ କରିବା ପାଇଁ ଆସୁଛନ୍ତି, ଯେଉଁମାନେ ଆମକୁ ସାହାଯ୍ୟ କରିବା ପାଇଁ ଆସିଛନ୍ତି, ଆମେ ସେମାନଙ୍କର ପଛରୁ ଛୁରା ମାରୁଛେ, ତାଙ୍କୁ ସନ୍ଦେହ କରୁଛେ, ତାଙ୍କୁ ସମାଲୋଚନା କରୁଛେ। ଏଇଟା ଜୀବର ରହିବ, ଶୁଦ୍ଧ ଭକ୍ତ ଆସିଲେ ବି ଲୋକ ସନ୍ଦେହ ସମାଲୋଚନା ବିଭିନ୍ନ ପ୍ରକାର, ଜୀବର ତ ତାର ଗୁଣ ଅଛି, ତା ସ୍ତର ଅଛି, ସେଗୁଡ଼ାକ ଆମେ ଆବଶ୍ୟକ ନାହିଁ ସେମାନଙ୍କୁ ସେଇଟାକୁ ଚାହିଁବା। କାହାର ମତ ଗ୍ରହଣ କରିକି ଭକ୍ତି ଯୁଗରେ ଆମେ ବଡ଼ ହେଇପାରିବାନି, ସମସ୍ତେ ମତ ଗ୍ରହଣ କରିବା, ସିଏ ଭଲ ସିଏ ଏମିତିକା ସିଏ ସେମିତିକା, ଇ ମତ ତୁମେ ଏଇଟା କ'ଣ ଭୋଟର କେନ୍ଦ୍ର? ତୁମେ ଭୋଟ ଦେଇକି କାହାକୁ ବଡ଼ କରିଦେବ କି? ଯେମିତି ରାଜନୀତି ନେତାମାନେ ଭୋଟ ଦେଇକି ତାଙ୍କୁ ବଡ଼ କରିଦେଲେ, ତୁମେ ସେମିତି କାହାକୁ ଭୋଟ ଦେଇକି ତୁମେ ତୁମର କହିବା ହିସାବରେ କିଏ ଶୁଦ୍ଧ ଭକ୍ତ ହେଇଯିବ? ତାର ଅର୍ଥ ନୁହେଁ ଯେ ତୁମେ ଯାହାକୁ ପସନ୍ଦ କରୁଛ, ତୁମେ ବହୁତ ଲୋକ ମିଶିକି ଯାହାକୁ ପସନ୍ଦ କରିଦେଲେ ସେ ଗୋଟେ ଶୁଦ୍ଧ ଭକ୍ତ ହେଇଗଲେ, ସେମିତି ତ କିଛି ମାନେ ନାହିଁ। ତୁମର ମତ ହିସାବରେ କିଛି ହେଇପାରିବନି, ତୁମେ ତାଙ୍କୁ ଭଲ ପାଅ ବା ନ ପାଅ, ତାଙ୍କର ଶୁଦ୍ଧତା ଅଛି ମାନେ କୃଷ୍ଣ ତାଙ୍କୁ ଗ୍ରହଣ କରିଛନ୍ତି ମାନେ ସେ ଶୁଦ୍ଧ ଭକ୍ତ, ବାସ୍ ତାଙ୍କ ଗୁରୁ ଗ୍ରହଣ କରିଛନ୍ତି ମାନେ ସେ ଶୁଦ୍ଧ ଭକ୍ତ। ତୁମେ ଗ୍ରହଣ ତୁମକୁ ଭଲ ନ ଲାଗିପାରେ, ସେଟା ତୁମର ଇଟ୍ ଇଜ୍ ଅପ୍ ଟୁ ୟୁ। ତୁମର ମତ ହିସାବରେ କିଏ ଭଗବାନ ହୁଅନ୍ତିନି କି ତୁମ ମତ ହିସାବରେ କିଏ ଭକ୍ତ ହୁଅନ୍ତିନି, କାରଣ ତୁମର ନିଜର ବିଚାର ଅଛି। ତୁମର ଗୋଟେ କୁହନ୍ତିନି, ତୁମର ତାଳମେଳ ଯାହା ସାଙ୍ଗରେ ଖାଇଲେ ତୁମେ ତାକୁ ଭଲ ପାଇବ, ଏଠି ତାଳମେଳ ଖାଇବାର କାମ ନାହିଁ, ଜୀବନ ହଉଛି ଏହା। ଏଇ କଥାରେ ପଡ଼ିଥିଲା, ଆମେ ଏତେବାଟ ପଳେଇ ଆସିଲେ ଯେ ଯୋଗ୍ୟତାଟା ଯେଉଁ ରହିଛି ଏଇଟା ଆମ ଜୀବନରେ ଯେତେବେଳେ ଏଇଟା ଅଯୋଗ୍ୟତାର କାରଣ ନ ହଉ, ଯୋଗ୍ୟତାଟା ଆମ ଜୀବନର ଅଯୋଗ୍ୟତାର କାରଣ ନ ହଉ, ଆମ ଜୀବନଟାକୁ ବେକାର ନ କରୁ, ଯୋଗ୍ୟଟା ଅଯୋଗ୍ୟ କରିଦବ ଆମକୁ। କୁହନ୍ତିନି ଏ ଯୋଗ୍ୟ ଛୁଆଟା ଥିଲା ଏଇଟା ଅଯୋଗ୍ୟ ହେଇଗଲା, କୁହନ୍ତିନି ଗାଁ ଗଲ ଅଯୋଗ୍ୟଟା ଏଇଟା। ଭକ୍ତି ଜୀବନରେ ଆମର ଯାହା ଯୋଗ୍ୟତାର ରହିଛି ସେଇଟା ଆମକୁ ଅଯୋଗ୍ୟ ଯେମିତି ନ କରୁ, କାହିଁକି ଦମ୍ଭ ଦର୍ପ ଚାଲି ଆସିଲା ଗୁରୁକୃଷ୍ଣଙ୍କ ସୁଖବିଧାନ ଆମେ ନ କରିପାରିଲେ, ଯେମିତି ଜଣଙ୍କର ଦକ୍ଷତା ଅଛି କହିବାର, ଯଦି ଭଗବାନଙ୍କ ଦୟାରୁ ସେ କହିପାରୁଛି, ସିଏ ପ୍ରତି ମୁହୂର୍ତ୍ତରେ ଚିନ୍ତା କରିବା ଦରକାର, ମୁଁ ହେଉଛି ଜଣେ ବାଣୀ ସେବକ, ମୁଁ ବାଣୀର ସେବକ ବାହକ, ମୁଁ କିଛି କହୁନି, ଏଇଟା ମୋର ଗୁରୁଙ୍କର କୃପା, ମୋର ବୈଷ୍ଣବମାନଙ୍କର କୃପା, ଏଇଟା ମୋର ସେବା ବୈଷ୍ଣବମାନଙ୍କ ପ୍ରତି, ଏଇଟା ଭାଗବତର ସେବା। ଯଦି ଏଇ ପଏଣ୍ଟ ଗୋଟେ ପଏଣ୍ଟକୁ ମିସ୍ କରିଦେଲା, ପୁଣି ତାର ଯୋଗ୍ୟତାର କ'ଣ ଆଣିବ? ସେ ବହୁତ କହୁଛି ମାନେ ତାକୁ ବହୁତ ଲୋକ ଭଲ ପାଇବେ, ବହୁତ ଆପ୍ରିସିଏସନ୍, ସେ କ'ଣ ଭାବିବ ମୁଁ ହେଉଛି ଏକ୍ସପର୍ଟ ସ୍ପିକର, ମୁଁ ଏମିତି କହିପାରୁଛି, ସିଏ କ'ଣ କହୁଛି, ସିଏ କ'ଣ କହୁଛି, ସିଏ କ'ଣ କହୁଛି, ଗଲା ତାର ଏ ମେଣ୍ଟାଲିଟି ବଢିବ। ଏ ଯୋଗ୍ୟତାଟା ତାକୁ କ'ଣ କରିବ? ଅଯୋଗ୍ୟ କରିଦେବ। ଯୋଗ୍ୟତା ସମସ୍ତଙ୍କର ରହିଛି, କିନ୍ତୁ ବହୁ ସାବଧାନ ରହିବା ଦରକାର, ଆମର ଯୋଗ୍ୟତା ଆମକୁ ଅଯୋଗ୍ୟ ନ କରୁ। ଦୁର୍ଯ୍ୟୋଧନର ଯୋଗ୍ୟତା ଥିଲା କି ନାହିଁ? ନଥିଲା ଯୋଗ୍ୟତା, କର୍ଣ୍ଣର ଯୋଗ୍ୟତା ନଥିଲା, ଦେଖ ତମ ଅଯୋଗ୍ୟ କରିଦେଲା, ଭଗବାନଙ୍କୁ ବୁଝିପାରିଲେନି, ଅଯୋଗ୍ୟ କରିଦେବ ତୁ। ଯଦି ପ୍ରଭୁଙ୍କ ପ୍ରତିଭୂତି ନାହିଁ ତାହେଲେ ଯୋଗ୍ୟ ଅଯୋଗ୍ୟ ହବ, ଆଉ ଯାହାର ଭଗବତ ପ୍ରୀତି ଅଛି ସେ ଅଯୋଗ୍ୟକୁ ଭଗବାନ ଯୋଗ୍ୟ କରିଦେବେ, ଅଯୋଗ୍ୟକୁ ଯୋଗ୍ୟ କରିଦେବେ। ଆଉ ହନୁମାନ କେଉଁଠି ଥିଲେ? ସେ ହନୁମାନ କହୁଛନ୍ତି ନା ସୁଗ୍ରୀବଙ୍କ ପାଖରେ, ସେ ଯେତେବେଳେ ସରି ବିଭୀଷଣଙ୍କ ପାଖରେ ଯେତେବେଳେ ଭେଟିଛନ୍ତି କେଉଁଠି? ଲଙ୍କାରେ। ସେ କଥା କହୁଛନ୍ତି, ଆଜ୍ଞା ଆମେ ହେଉଛି କପି ଲୋକ, ଆମେ ମୁଁ ବିଭୀଷଣ କହୁଛନ୍ତି ମୁଁ କେମିତି ଦୈନ୍ୟରେ ଅଛି, ଦଶ ଦାନ୍ତ ଭିତରେ କ'ଣ 32 ଦାନ୍ତ ଭିତରେ ଜୀବ ଯେମିତି ରହିବ ମୁଁ ସେତିକି ଡରି ଡରି ରହିଛି, ଏଠି ଚଳୁଛି, ଆଉ ଯାହା ହଉ ଭକ୍ତ ସଙ୍ଗ ମୋତେ ଟିକେ ମିଳିଲା ସେଠି। ହନୁମାନ କ'ଣ କହୁଛନ୍ତି? ଆରେ ଆମ କଥା କ'ଣ କହୁଛ? ଆମ ମୁଖ କିଏ ଦେଖେ? ସକାଳୁ ଆମ ମୁଖ ଯିଏ ଦେଖନ୍ତି ତାକୁ ଖାଇବାକୁ ମିଳେନା, ଆମ ନାମ ଉଚ୍ଚାରଣ କଲେ ଭୋଜନ ମିଳେନା, କପି ବୋଲି। କିନ୍ତୁ ମୁଁ ଆଜି ରାମଙ୍କ ସେବାରେ ଲାଗିକି ମୁଁ ଆଜି ଧନ୍ୟ ହେଇଗଲି। କ'ଣ ହେଇଗଲି? ସେ କ'ଣ ବୁଝିପାରୁଛନ୍ତି ମୋର ଅଯୋଗ୍ୟତା କ'ଣ ଥିଲା? ଆରେ ବଣରେ ରହିବା ଲୋକ ଆମେ, ଫଳମୂଳ ଖାଇବା ଲୋକ, ଶାଖା ମୃଗ କୁହନ୍ତି ନା ଶାଖାରୁ ଶାଖା ଡେଉଁଦି ନା, କେଉଁ ସଂସ୍କାର ଅଛି ନା ସ୍ନାନ ସ୍ନାନ ସୂଚନା କ'ଣ ଆମର ଅଛି? କିନ୍ତୁ ଆଜି କେବଳ ରାମଙ୍କ ସେବାରେ ଲାଗିକି ମୁଁ ଆଜି ଧନ୍ୟ ହେଇଗଲି। ଅଯୋଗ୍ୟକୁ ଭଗବାନ ଯୋଗ୍ୟ ବନା ଦେଇପାରିବେ, ଆଉ ସଂସାର ଯୋଗ୍ୟ ରାବଣର କେଟ ଗୋଟେ ଯୋଗ୍ୟତା ଥିଲା, ଯୋଗ୍ୟତା ସେମାନେ ଯୋଗ୍ୟ ପୁରୁଷ। ରାବଣଙ୍କୁ ପୂଜା କରନ୍ତି କୁଆଡ଼େ? ହଁ ତାମିଲନାଡ଼ୁରେ ସବୁ ପୂଜା କରନ୍ତି ନା, କହି ରାବଣଙ୍କୁ ସେ ଗୋଟେ କେଉଁଠୁ କେଉଁ ରାମାୟଣ ଲେଖାଯାଇଛି ମୁଁ ତ ପଢ଼ିନି, ସେ କହିଛନ୍ତି ବାଲ୍ମୀକି ରାମାୟଣରେ ତ ନାହିଁ, କେଉଁଠୁ ହନୁମାନ ଯେତେବେଳେ ନା ରାମଜୀ ଯେତେବେଳେ ସେତୁ ବନ୍ଧ ସ୍ଥାପନ କଲେ ଡାକିଲେ କାହାକୁ? ସେ କୁହନ୍ତି ନାଇଁ ରାବଣଙ୍କୁ ଡାକିଲେ, ବିଶ୍ୱନନ୍ଦନ ସିଏ ଆଉ ସେ ଜାଣି ଦକ୍ଷ କାଳେ ଥିଲେ, ସେ କେଉଁଠୁ କେଉଁ ପୁରାଣରୁ ଆଣିକି କ'ଣ କରୁଥିବେ କ'ଣ? ଆଉ ଯୋଗ୍ୟତା ତାର ଥିଲା ନା, ଆଉ ଯୋଗ୍ୟତା ନଥିଲା, ତାର ବଡ଼ ଯୋଗ୍ୟତା ଇଏ କରିଦେଇଛନ୍ତି। ଆଉ ରାବଣର ଗୋଟିଏ ବହୁତ ସବୁଠୁ ବଡ଼ ଯୋଗ୍ୟତା ଥିଲା ତା ନିଜ ଭୁଲ, ସେ ନିଜ ଲାଷ୍ଟକୁ ବୁଝିପାରିଲା, ସେ ଜାଣିଦେଲେ ନା, ଯେତେବେଳେ ସ୍ତ୍ରୀ ସତୀ ସ୍ତ୍ରୀ ମନା କରୁଛନ୍ତି, କିଏ ମନ୍ଦୋଦରୀ ମନା କରୁଛନ୍ତି, ସେ ମୃତ୍ୟୁବେଳୁ କହିଗଲା ନା, ଆଉ ମୃତ୍ୟୁବେଳୁ ମସର ଛାଡ଼ିବା ବେଳକୁ କହିଲା ରାମଙ୍କୁ, ଆଉ ଆଜ୍ଞା ମୁଁ ଆସିଥିଲି ମରିବା ପାଇଁ, ରାମଙ୍କୁ ଚକିତ କରିଦେଲେ ନା, ଆଉ ଯୋଗ୍ୟ ଥିଲେ ଏଇ ନା କ'ଣ, ଏତେ ଯୋଗ୍ୟତା ତାଙ୍କର ଥିଲା, ଗୋଟେ ଗୋଟେ ପଏଣ୍ଟକୁ ମିସ୍ କରିଦେଲେ, ରାମ ସୁଖ ଜାଣିପାରିଲେନି ସେସବୁ। କିନ୍ତୁ ଭଗବାନଙ୍କୁ ଦର୍ଶନ କରିଛନ୍ତି, ସେମାନେ ସବୁ ପାଠଶଦ ଲୀଳା ପାଇଁ ଆସିଥିଲେ, ତାଙ୍କ ପାଖରୁ ଆମେ ଶିକ୍ଷା ନେବା। ସେସବୁ ସେ କହିଲେ, ମନ୍ଦୋଦରୀ ମୋତେ ମନା କରୁଥିଲେ, ବିଭୀଷଣ ମୋତେ ଆଗରୁ ବି ମନା କରିଛନ୍ତି, ତୁମେ ରାମଙ୍କ ସାଙ୍ଗରେ ବିବାଦ କର ନା, ସୀତାଙ୍କୁ ହରଣ କର ନା। କିନ୍ତୁ ମୁଁ ଏଇ ସମର କ୍ଷେତ୍ରକୁ ଆସିଲି, ସୀତାଙ୍କୁ ଯେଉଁ ହରଣ କରିକି ଆଣିଲି ତାର କାରଣ ମୋର ଅଛି। କ'ଣ କାରଣ ନା, ତାମସ ଦେହ ଏଇ ଭଜନ ନା ହୋଇ ସେ ରାମଚରିତ ମାନସରେ ଲେଖି ତାଙ୍କ ଭାବ ଗୋଟେ ଭଲ ସୁନ୍ଦର ଭାବ ଲେଖିଛନ୍ତି ସବୁ। ମୋର ତାମସ ଦେହରେ ଭଜନ କେବେ ହବନି, ଏଇଟା ଅସୁର ଦେହ ନା, ସବୁବେଳେ ଭୋଗ କରିବା, ମଦମତ୍ତ ହବା, ନାରୀମାନଙ୍କ ପାଖରେ ରହିବା, ଏ ଦେହରେ କ'ଣ ଆପଣଙ୍କୁ ପାଇପାରିବି, ରାମଙ୍କୁ କେବେ ପାଇପାରିବିନି। ଯେତେବେଳେ ରାମ ଭଗବାନ ବୋଲି ମୁଁ ଜାଣିଦେଲି, ତୁମେ ଦେଖୁନା କେତେ ଗୋଟେ କୁସଂସ୍କାର, ସେଦିନ ଗୋଟେ ମୋ ମୁଣ୍ଡରେ ସେଇଟା ପଶିଲା, ବସିଥିଲି ଗୋଟେ ହଠାତ୍ କାହିଁକି ତାଙ୍କ ରାମାୟଣ କଥା ମନେ ପଡ଼ିଲା। ଏ ଭଉଣୀଟା କହୁଛି ସୀତାଙ୍କ ରୂପ, କିଏ କହୁଛି, ସୁପର୍ଣ୍ଣାକା। ସୁପର୍ଣ୍ଣାକା ଯାଇଥିଲା ଦେଖିଲା କାହାଙ୍କୁ ବିବାହ ପାଇଁ, ରାମକୁ ଦେଖି ବିବାହ ପାଇଁ ଇଚ୍ଛା କଲା। ରାମ ଚାଲାକ କରି କହିଦେଲେ ମୁଁ ଲକ୍ଷ୍ମଣ କତିକି ଯା, ଲକ୍ଷ୍ମଣ ଠାରିଦେଲେ ସେ ନାକ କାଟିଦେଲା। ସୀତା ପାଖରେ ଥିଲେ, ସୀତାକୁ କହିଥିଲେ ତୁ ଦୂରେଇକି ପଳାଇ, ରାକ୍ଷସୀ ଆସୁଛି କାଳେ କ'ଣ କରିବ, କିନ୍ତୁ ସୀତାକୁ ଦେଖିଛନ୍ତି କିଏ। ଆଉ ରାମ କେମିତି ଇଚ୍ଛା କଲେ ସୀତାକୁ ହରଣ କରିବା ପାଇଁ, ସରି ରାବଣ କେମିତି ଇଚ୍ଛା କଲେ, ସୁପର୍ଣ୍ଣେଖା ଯାଇକି ବର୍ଣ୍ଣନା କରୁଛି ସୀତାଙ୍କ ରୂପ, ଯେଭଳି ମଦନ ମଦନକୁ ଧିକାର କରିବା ଭଳିଆ ଜଣେ ପୁରୁଷ ଆସିଛନ୍ତି। ତାଙ୍କ ସହିତ ବାମା ଜଣେ ଅଛନ୍ତି, ବହୁତ ସୁନ୍ଦର, ଲକ୍ଷ୍ମୀଙ୍କ ବରାବର, ମାନେ ଏତେ କୁସଂସ୍କାର ଥିଲା। ଭଉଣୀ ବର୍ଣ୍ଣନା କରୁଛି ଗୋଟେ ନାରର ରୂପ, ଭାଇର ହୃଦୟରେ କାମ ଜାଗ୍ରତ ହୋଇଛି। ଭଉଣୀ ବା ସିଏ ତୋର ତୋର ଦଶା କିଏ କଲା, ଏମିତି ସେ ବର୍ଣ୍ଣନା କଲା, ସେଠୁ ନା ମୁଁ ସୀତାକୁ ବିବାହ ଦିଅ। ସେ ଜାଣିପାରୁଥିଲୁ ନା, ମୋର ଆମେ ଅସୁର ଦେହ, ମୋର ଏଥିରେ ଭଜନ ଆଉ ହବନି, ତେଣୁ ଗୋଟେ କାମ କଲେ ହବ, ଲାଭ ଅଛି, ଉଦ୍ଧାର ଆଉ କେମିତି ହବ, ଉଦ୍ଧାର କେମିତି ହବ ନା, ଯଦି ରାମଙ୍କ ହାତରେ ମୁଁ ମରିଯିବି ତାହେଲେ ମୋର କେବଳ ଉଦ୍ଧାର ହବ। ସେ ଜାଣିକି ଆସିଛନ୍ତି, ଭଜନ ତ କରିକି ଭଗବାନଙ୍କୁ ପାଇବେନି, ଏବଂ ମରିକି ପାଇଲେ ହିଁ ଲାଭ ଅଛି। ଜୀବନରେ ତାଙ୍କର ବଡ଼ ବଡ଼ ଲାଇଫ୍ରେ ଟର୍ଣ୍ଣିଂ ପଏଣ୍ଟ ଆସିଛି, ଲାଇଫ୍ରେ ଟର୍ଣ୍ଣିଂ ପଏଣ୍ଟ ସେମାନଙ୍କର ଆସିଛି। ଯଦିଓ ଆମ ପାଇଁ ଏମାନଙ୍କ ଶିକ୍ଷା, ସେମାନେ ସବୁ ପାର୍ଶ୍ୱ ଲୀଳା ପାଇଁ ଆସିଥିଲେ, କିନ୍ତୁ ଆମ ପାଇଁ ଆମ ଏସବୁ ଶିକ୍ଷା, ବିଭୀଷଣ ଚାଲିଗଲା, ମନ୍ଦୋଦରୀ ବାରଣ କଲା, ଏଣେ ଯାଇକି ଲଙ୍କା ପୋଡ଼ି ହେଇଗଲା, ଏସବୁ ଟର୍ଣ୍ଣିଂ ପଏଣ୍ଟ ତାଙ୍କ ଲାଇଫ୍ରେ ସବୁ। ସେ କ'ଣ ତପ କରିନଥିଲା କି, କିଏ ରାବଣ, ତପଶକ୍ତିରେ ଏଇଟା ଅଟକେଇ ପାରିଲେ, ସେ ବୁଝିପାରୁଥିଲା ଗୋଟେ ସୁପର ପାୱାର କିଛି ରହିଛି, ରାମଙ୍କର କିଛି ଶକ୍ତି ରହିଛି। ଜଣେ ଗୋଟେ ବାନର ଆସିକି, ପୁଅ ନାଁ କ'ଣ ସେଇଟା ଇନ୍ଦ୍ରଜିତ, କାହାକୁ ସବୁ ପରାସ୍ତ କରି କୁଆଡ଼େ କ'ଣ କରିକି ଛାରଖାର କରିକି ମୋ ସ୍ୱର୍ଣ୍ଣ ଲଙ୍କାକୁ ଚାଲିଗଲା, ଗୋଟେ ସୁପର ହ୍ୟୁମାନ କିଏ ଅଛି ଜଣେ, ଜାଣିଛନ୍ତି ନା। ଆଉ ତାର ମନ ଆହୁରି ବଳିଲା, ସେ ଯେଉଁ ଶୁଣିଥିଲା ରାମ ଅବତାର ନେଇଛନ୍ତି, ଏଇଟା ବର୍ତ୍ତମାନ କନଫର୍ମ ହେଇଗଲା, କାରଣ ଏଇଟା ଗୋଟେ ଚାନ୍ସ ମରିବାର ଅଛି ଜୀବନରେ, ଭଜନ ଦ୍ୱାରା କେବେ ମିଳିବନି। ସବୁବେଳେ ମଦପାନ କରିକି ନାରୀମାନଙ୍କ ସହିତ ଯିଏ ସବୁବେଳେ ବିଳାସ କରୁଛି, ଏଇ ରାକ୍ଷସରେ କେବଳ କୃଷ୍ଣ ରାମଙ୍କୁ ଏବେ ପାଇପାରିବି, ଏଇଟା ଗୋଟେ ସୁଯୋଗ, ମରିବା କି ଭଲ। ଟର୍ଣ୍ଣିଂ ପଏଣ୍ଟ ତାଙ୍କ ଲାଇଫ୍ରେ ସୁ ଆସିଛି ଜୀବନରେ, ଯୋଗ୍ୟତା ସବୁ ଥିଲା, ଏଇ ଗୋଟିଏ ଜିନିଷ ବୁଝିପାରିଲେନି, ଅଯୋଗ୍ୟ ବନିଗଲେ ଜୀବନ। ଆମ ଜୀବନରେ ସେଭଳି ଆମ ଜୀବନ ଟର୍ଣ୍ଣିଂ ପଏଣ୍ଟ ସବୁ ଆସିଛି। ଯେଉଁମାନେ ଆଜି ତିଲକ ଲଗେଇଛନ୍ତି, ଆଗରୁ କ'ଣ କରୁଥିଲେ, ଆମ କର୍ମୀ ଜୀବନ ଥିଲା କି ନାହିଁ, ତାଙ୍କୁ ଗୋଟେ ଧକ୍କା ଦେଇଛନ୍ତି, ସେ ଟର୍ଣ୍ଣିଂ ପଏଣ୍ଟ କୁହନ୍ତିନି, ବୁର୍ଲା ପଏଣ୍ଟ, ବୁଲିକି ଆସିଛି, ସେଇଟା ସରିନି, ରାସ୍ତାରେ କେବେ ମୋଡ଼ଟା ସରେ ନା, ରାସ୍ତାର ମୋଡ଼ କେଉଁଠି ସରିବ, ରାସ୍ତା ତ ସରିବନି, ଆଉ ତୁମେ ମୋଡ଼ କେଉଁଠି ସରିବ, ତୁମେ ଏଇଠୁ ବାହାରିବ ଯାଇ ବୁଲିବ ଇଣ୍ଡିଆ ସାରା, ଯୁଆଡ଼େ ଯାଉଥିବ ଟର୍ଣ୍ଣିଂ ପଏଣ୍ଟ ଅଛି ଲାଇଫ୍ରେ। ଟର୍ଣ୍ଣିଂ ପଏଣ୍ଟଟା ସେୟା, ତୁମେ ଯେତେ ସ୍ତରକୁ ଯିବ, ତୁମେ ଭାବୁନି ଗୋଟେ ସନ୍ନ୍ୟାସୀ ହେଇଗଲେ ମୋର ସରିଗଲା, ମୁଁ ଗୁରୁ ହେଇଗଲେ ମୋର ସରିଗଲା, ବାପା କେଉଁଠି, ଯୁଆଡ଼େ ଯେଉଁ ଟର୍ଣ୍ଣିଂ ପଏଣ୍ଟ ରହିଛି ସେଠି ପୁଣି ଗରିବ ନା ତୁମେ, ସେ ଘୋରା ଜାଗା ଭଗବାନ ପାଖକୁ ଯିବାକୁ ପଡ଼ିବ। ଆମ ସବୁବେଳେ ଲାଇଫ୍ରେ କିଛି ଗୋଟେ ଘଟଣା ଆସିବ, ସବୁବେଳେ ଗୋଟେ ଚ୍ୟାଲେଞ୍ଜେସ୍ ଆସିବ, ସବୁବେଳେ ଚ୍ୟାଲେଞ୍ଜେସ୍ ଦେଖୁନା ପ୍ରଭୁପାଦ ଭଗବାନଙ୍କ ପାଇଁ ଆଜି କେମିତି, କାରଣ ସେ ଆମ ଜୀବନରେ ଟର୍ଣ୍ଣିଂ ପଏଣ୍ଟ ଅଲଗା, ସୁଧ ଭକ୍ତଙ୍କ ଜୀବନରେ ଟର୍ଣ୍ଣିଂ ପଏଣ୍ଟ ଅଲଗା। ସେଠି ତାଙ୍କ ରସ ଆସ୍ୱାଦନ କରୁଛନ୍ତି, ବିପ୍ରରମ୍ଭ ଭାବ ଆସ୍ୱାଦନ କରୁଛନ୍ତି, କୃଷ୍ଣଙ୍କର ସହାୟତା ପୂର୍ଣ୍ଣ ଉପଲବ୍ଧି କରୁଛନ୍ତି, କିନ୍ତୁ ସବୁବେଳେ ରହିବ ଏଇଟା ଜୀବନରେ, ଆସିବ ଜୀବନରେ ବହୁତ କିଛି, ବହୁତ ଝଡ଼ ଝଞ୍ଜା ଦେଇ, ଝଡ଼ କ'ଣ କୁହନ୍ତି, ଝଡ଼ ଝଞ୍ଜା ଜୀବନରେ ଗତି କରିବାକୁ ପଡ଼େ। ଜୀବନର ଇତିହାସ ସମସ୍ତେ ସବୁକିଛି ଲେଖିନାହାନ୍ତି, ଜୀବନର ଇତିହାସ ସବୁକିଛି, ଯାହା କୁହନ୍ତି ଗୋଟେ ଅକୁଆ କଥା କୁହନ୍ତିନି, ମା ମାନେ ଯେମିତି ଘରେ ଯୋଉ ଗଣ୍ଡଗୋଳ ହୁଏ ସେ କଣ କରନ୍ତି, ସେ ଚାପିକି ସବୁ ରଖିଦିଅନ୍ତି। କାରଣ ସ୍ୱାମୀ କଥା କହିବେ ନା ପୁଅ କଥା କହିବେ ନା ବୋହୂ କଥା କହିବେ, ଏଇଟା ଘର କଥା ନା। ଦେଖିନ ତୁମେ ଘରେ ଯେଉଁ ଭଲ ଶାଶୁ, ଇଏ ସାଧାରଣ ନୁହେଁ, ଯେଉଁ ଭଲ ଶାଶୁ ସେ କିଛି କାହାକୁ କହିବେ। ବୋହୁ କଥାଟା ବାହାରେ କହିଲେ ଲୋକ ହସିବେ, ପୁଅ କଥା କହିଲେ ହସିବେ, ସ୍ୱାମୀ କଥା କହିଲେ କ'ଣ କରିବେ, ସେ ତାକୁ ଚାପିକି ହୃଦୟରେ ରଖିବ। ସାଧୁମାନେ ସବୁ ସେଇଭଳିଆ, ସବୁ କଥା ସେ କହିନାହାନ୍ତି, ତାଙ୍କର କଥା ସେ କହିଦେବେ ଆମେ ନିରାଶ ହେଇଯିବା। ଭକ୍ତି ଜୀବନ ପ୍ରକୃତରେ ଏତେ କଷ୍ଟ, ଆମେ ସବୁ ଗୁରୁଦେବଙ୍କ କଥା ଶୁଣିଛୁ। ଲେବର ମାନେ ଯୋଉଠି ଶୋଉଥିଲେ ଆଜି ମନ୍ଦିର ହେଇଗଲା, କୃଷ୍ଣ ବଳରାମ ମନ୍ଦିର, କେତେ ପ୍ରକାର କଥା କ'ଣ ଆମେ ସବୁ ଶୁଣୁଛୁ, କ'ଣ ଚାଲିଛି। ଏ ଯୋଉ ଲେବର ସେଇ ଫ୍ରଣ୍ଟରେ ଯୋଉ କୃଷ୍ଣ ଟାୱାର ଯୋଉଠି, ସେ କର ଜଣେ କି ବାବୁ ଥାନ୍ତି, ତାଙ୍କ ଘରର ଏ ଯୋଉ କାର୍ ରୁହେନି, କାର୍ ପାର୍କିଂ, ସେତେବେଳେ ତାଙ୍କର କାର୍ ଥିଲା, ସେ ଏତେ ଧନୀ ଲୋକ, ଯୋଉ କାର୍ ପାର୍କିଂ କରନ୍ତି ଟିଣା ଟାଣି ଦିଅନ୍ତି, ସେଇଠି ଶୋଉଥିଲେ, ସେଇଠି ଶୋଉଥିଲେ। ଆଉ ସେଠି ସେତେବେଳେ ବାହାରକୁ ଯିବେ ତାଲା ମାରିଦେଇକି ପଳେଇବେ, ସେ କହିବେ ବାବା ତୁମେ ଯିବାକୁ ପଡ଼ିବ, ଆଉ ଆମେ ତାଲା ମାରି ଆମେ ଯିବୁ ଟିକେ ଟୁର୍ରେ, କୁଆଡ଼େ ଯିବୁ, ସେପଟରେ କନଷ୍ଟ୍ରକ୍ସନ୍ କାମ ଚାଲିଛି, ଯେଉଁ ଲେବର ମାନେ ଯେଉଁ ରୁହନ୍ତି, ଲେବର ମାନେ ସବୁ ଟମ୍ପୁ ଟାଣି ଦିଅନ୍ତି ସେଠି। ଆଉ ଘର ଛାଡ଼ିଦେବେ, ସେ ମାଷ୍ଟର ଚାକିରି କରିଥିଲେ, ତାଙ୍କର କ'ଣ ଅଭାବ ଥିଲା। ଜୀବନଟାକୁ ଦେଖିବାକୁ ପଡ଼ିବ କେମିତି କେତେ କଷ୍ଟ କରିବାକୁ ପଡ଼େ। ସେତେବେଳେ ଗାଡ଼ି ନଥାଏ, ଏବେ ତ ଗାଡ଼ି ଗାଡ଼ି ଇସ୍କନ ଜଣେ ଭକ୍ତଙ୍କର ଜଣେ ଗୋଟେ ଗାଡ଼ି, ସେତେବେଳେ ଗାଡ଼ି ନଥାଏ, ସେତେବେଳେ କଟକ ଆସିବାକୁ ପଡ଼େ। ଯେଉଁ ବ୍ୟାକ୍ ଟୁ ଗଡ଼ ଭାଗବତ ଦର୍ଶନ ଯେଉଁ ବାହାରେ ପ୍ରଭୁପାତ କହିଛନ୍ତି ଆମ ଗ୍ରନ୍ଥକୁ ଟ୍ରାନ୍ସଲେଟ୍ କରିବ, ଫାଷ୍ଟ କାମ ପ୍ରଭୁପାତଙ୍କର ଏଇଟା, ମୋ ଗ୍ରନ୍ଥକୁ ଓଡ଼ିଆରେ ଟ୍ରାନ୍ସଲେଟ୍ କରିବ, ପ୍ରଚାର କରିବ। ସେତେବେଳେ ସେ ନୂଆପଲ୍ଲୀରୁ ଚାଲି ଚାଲିକି ଆସିବ, କେଉଁଠି କହିଲ, ରସୁଲଗଡ଼, ରସୁଲଗଡ଼ ଛକ ଯେଉଁଟା ଦେଖୁଛ ସେଇଠି କେବଳ ଗାଡ଼ି ମିଳେ, ଆଉ କେଉଁଠି ଗାଡ଼ି ମିଳିବନି। ବସ୍ଷ୍ଟାଣ୍ଡ ସେତେବେଳେ ଭିତରେ ଥିଲା, ତୁମେ ମୁଁ ଆଇଲାବେଳକୁ ମୁଁ ଯାଇଛି କେତେଥର ବହି ନେଇ କୋରାପୁଟ, ବସ୍ଷ୍ଟାଣ୍ଡ ବରମୁଣ୍ଡାରେ ନଥିଲା, ଏଠି ରାସ୍ତା ନଥିଲା, ଏଇଠି ଗୋଟେ ରାସ୍ତା, ଆମେ ଦେଖୁଛୁ ଏତିକି ଗୋଟେ ରାସ୍ତା, ଗୋଟିଏ ଟ୍ରକ୍ ହେଲେ ଗଡ଼ଗଡ଼ ଗଡ଼ ହିଁ ଯାଏ। ବସ୍ଷ୍ଟାଣ୍ଡ ଭିତରେ ଥିଲା, ଏକ ନମ୍ବର ମାର୍କେଟ ପାଖରେ, ବସ୍ ସେବାଟ ଆସିବ, ଏଇଠୁ ଚାଲି 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 ଚାଲିକା ଯିବେ। ଅର୍ଣ୍ଣ ଅଧା ଦିନ ଅର୍ଣ୍ଣ ଖାଇନାହାନ୍ତି, ମୁଢ଼ି ବାଦାମ, ମନ୍ଦିରଟା ଖାଲି ଏମିତି ଠିଆ ହେଇନି। ଜୀବନରେ ବଡ଼ ବଡ଼ ସାଧୁମାନେ ଆସିଲେ ତାଙ୍କ ଜୀବନଟା ସେଇଭଳିଆ ଯାଇଛି। ଆମେ କ'ଣ, ଆମେ ଚାହୁଁଛୁ ସବୁ ଜିନିଷ ମୋର ପକ୍କା ନ୍ୟାସନାଲ୍ ହାଇୱେ ଭଳିଆ, କ'ଣ ସେ ବଡ଼ କାର୍ର ଯେଉଁ କି କାର୍ ସବୁ ଆଜିକାଲି ମିଳୁଛି, ଅଡି କାର୍ରେ ବସିବି, ମୋର ଦେହ ହଲିବନି, ମୋ ଗାଡ଼ି ହଲିବନି, ଏମିତି ଗାଡ଼ି ଚାଲିନି ବାପା। ଜୀବନ ଏମିତି ନୁହେଁ, ଜୀବନ ମୁଁ କହିଲି ଆଳୁ ଭଳିଆ ପଚିଯିବା ନହେଲେ ବାଇଗଣ ଭଳିଆ ପଚିଯିବା କି ଟମାଟୋ ଭଳିଆ ପଚିଯିବା, ଜୀବନ ବହୁତ କଷ୍ଟ, କରମ ଫଳ ଅଛି ନା ଆମର। ଯଦି କେବଳ ଶରଣାଗତ ହେଇପାରିଲେ, କୃଷ୍ଣ ଗୁରୁ କୃଷ୍ଣ ଆମକୁ ବ୍ୟବହାର କଲେ, ତ ତାଙ୍କ ଉପରେ ଭରସା କରିକି, କୌଣସି ଯୋଗ୍ୟତା ଆବଶ୍ୟକ ନାହିଁ ଜଗତର, ଆମର କୌଣସି ବସ୍ତୁ ଆବଶ୍ୟକ ନାହିଁ, ଯେତେ ହୀନ ସେବକ ହେଲେ ମୁଁ ଆପଣଙ୍କର ସେବକ, ମୋର କୌଣସି ଜୀବନରେ ଯୋଜନା କରିବାର ନାହିଁ, ଯଦି ବି କିଛି ଯୋଜନା ଆସୁଛି ଆପଣ କେବେ ପୂରଣ କରିବେ। ସିମ୍ପଲ ଭକ୍ତି ଯୋଗ, ଯଦି ଗୋଟିଏ ଦୁଇଟା ଜିନିଷ ଜଣେ ବୁଝିଦେବ ତା ଜୀବନରେ କିଛି ନାହିଁ। ଭକ୍ତି ଦେବେ କିଏ, କୃଷ୍ଣ ଗୁରୁଙ୍କ ମାଧ୍ୟମରେ ଦେବେ। ଆମେ କ'ଣ କରିପାରିବା, ଆମେ ଜୋର ଜବରଦସ୍ତି କ'ଣ କରିପାରିବା କୃଷ୍ଣଙ୍କୁ ଗୁରୁଙ୍କୁ, କିଛି କରିପାରିବା, କିଛି କରିପାରିବା, କିନ୍ତୁ ଏତିକି ଆମ ତରଫରୁ ରହିବ, ଆମେ କ୍ୟାଲସ ହେବାରେ, ଆମେ ଗମ୍ଭୀର ହେବା, ଆଉ ଯେତେ ଚେଷ୍ଟା ଅଛି ଆମେ ସବୁ ଲଗେଇବା, ତାପରେ ଆମେ ଆଉ କ'ଣ କରିପାରିବା, ଆଉ କିଛି ନାହିଁ, ଆମେ ସେତିକି ଅପେକ୍ଷା କରି ରହିବା, କିନ୍ତୁ ଅଲଗା ଯୋଜନା କିଛି କରିବାରନି, କେବଳ ସବୁବେଳେ ପ୍ରାର୍ଥନା କରିବାକୁ ପଡ଼ିବ, ପ୍ରଭୁ ଗୁରୁଦେବ ମୋର କେଉଁଥିରେ ମଙ୍ଗଳ ହେବ, ମୋର କେଉଁଥିରେ ମଙ୍ଗଳ ହେବ, ମୋ ବ୍ରହ୍ମଚାରୀ ରହିଲେ ମଙ୍ଗଳ ହେବ, କି ମୁଁ କେଉଁ ସ୍ଥିତି ରହିଲେ ମଙ୍ଗଳ ହେବ, କି ମୁଁ କେଉଁଠି ରହିଲେ ମଙ୍ଗଳ ହେବ, କେଉଁଠି ରହିବି, ସେଟା ଆପଣ ବ୍ୟବସ୍ଥା କରନ୍ତୁ। ଏଇଟା ସରଳ ଜିନିଷ, ବହୁତ କ୍ରିଟିକାଲ ନା ଭକ୍ତି, କେତୋଟି ପଏଣ୍ଟକୁ ଆମେ ମିସ୍ କରିଦେଲେ ଅସୁବିଧା। କିନ୍ତୁ ଯୋଗ୍ୟତା ବଳ ଯଦି ଆମେ ଚାହିଁବା, ଯେମିତି ଇନ୍ଦ୍ର ଯୋଗ୍ୟତାର ଭାବନାଟା ଚାଲି ଆସିଲା ବୋଲି ଆଜି ଭଗବାନଙ୍କୁ ଆସିବେ, ସମ୍ବର୍ତ୍ତକ ମୈକାଳୀ ଶୁଣୁଥିଲା, ସମ୍ବର୍ତ୍ତକ ଡାକିଲେ ଆସ, ଯୋଗ୍ୟତା କିଛି ନାହିଁ, ସେଥିପାଇଁ ଯୋଗ୍ୟତାରେ ଯୋଉଟା ଆମର ଅଛି ଆମକୁ ଅଯୋଗ୍ୟ ନବ ନଉ, ୟା ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ସେଥିପାଇଁ ଏଇ ଯୋଗ୍ୟତାଟାକୁ ଆମେ ବହୁତ ଦେଖ, ଭକ୍ତି ଜୀବନରେ ଆମେ ଆସିଲା ପରେ ଆମର ବହୁତ ଜିନିଷ ନଷ୍ଟ ହେଇଯାଇଛି, ଆମେ ଯାହା ପାଇଛେ ତା ଠାକୁରୁ ବହୁତ ହଜେଇ ଦେଇଛି। କ'ଣ କ'ଣ ହଜେଇ ଦେଇଛି, ଭକ୍ତି ଭକ୍ତ ପୂର୍ବରୁ ଆମେ ଯେତିକି ସମ୍ମାନ ଦେଉଥିଲେ ସାଧାରଣ ଲୋକଙ୍କୁ, ଭକ୍ତଙ୍କୁ, ସମସ୍ତଙ୍କୁ, ଯେଉଁ ଭାବନା ଥିଲା ଭକ୍ତ ହେଲା ପରେ ଜଣେ ଖାଲି ନିରପେକ୍ଷ ଭାବରେ ବିଚାର କରୁ, ମୁଁ ଭକ୍ତ ପୂର୍ବରୁ ସେ କାହା କହିବା ଦରକାର ନାହିଁ, ଏଇଟା ପ୍ରବଚନର କଥା ନୁହେଁ, ଏଇଟା ନିଜ ନିଜର କଥା, ସମସ୍ତେ ନିଜେ ନିଜେ ଭାବନ୍ତୁ, ମୁଁ ଭକ୍ତ ପୂର୍ବ ପୂର୍ବରୁ ଯେମିତି ମୁଁ ସମସ୍ତଙ୍କୁ ଯେଉଁ ଭକ୍ତକୁ ଯେଉଁ ଦୃଷ୍ଟିରେ ଦେଖୁଥିଲି, ପିତାମାତାକୁ ଯେଉଁ ଦୃଷ୍ଟିରେ ଦେଖୁଥିଲି, ମୁଁ ଭକ୍ତ ହେଲା ପରେ ସେ ଦୃଷ୍ଟିରେ ଦେଖିପାରୁଛି, ମୋର କ'ଣଟା ଲାଭ ହେଲା? ଭକ୍ତ ହେଲା ପରେ ବହୁତ ଆମେ ତ ସରଳତା ହଜେଇ ଦେଲେ, ଏ ଅଭିମାନ ଚାଲି ଆସିଲା, ଯୋଗ୍ୟତା, ମୁଁ ଭକ୍ତ ହେଇଗଲି, ମୁଁ ଆମିଷ ଛାଡ଼ିଦେଇଛି, ପିଆଜ ରସୁଣ ଛାଡ଼ିଦେଇଛି, ସେମାନେ ସବୁ ମୂର୍ଖ, ସିଏ କି ଜାଣନ୍ତିନି, ଏଥିରେ କ'ଣ ହେଇଗଲା? ଆମେ ଯୋଗ୍ୟ ବୋଲି ବିଚାର କଲେ ସଂସାରକୁ, ଭକ୍ତକୁ ଅଯୋଗ୍ୟ ବୋଲି ବିଚାର କଲେ, ବହୁତ କିଛି ହଜିଯାଏ। ଭକ୍ତ ହେଲା ପରେ ଜୀବନରେ ବହୁତ କିଛି ଲସ୍ ହେଇଯାଏ ଯଦି ଆମେ କେତୋଟି ପଏଣ୍ଟକୁ ଧ୍ୟାନ ନଦେବା। ଆଉ ସବୁଠୁ ବଡ଼ ଜିନିଷ ହଜିଯାଏ ସରଳତା, ସବୁଠୁ ବଡ଼ ଜିନିଷ ସରଳତା। ଭକ୍ତି ଜୀବନରେ ତୁମେ ଠିକ ସରଳ ଭକ୍ତଙ୍କର ସଙ୍ଗ ନ କରି ନିଜ ପଥରେ ତୁମେ ନ ରହିପାରିଲ, କ'ଣ ବୁଝିପାରୁଛ କି ନାହିଁ? ଅଲଗା ପାଣି ନୁ ନ ମିଶୁ ଏଥିରେ, ଅଲଗା ଲୋକଙ୍କର ଆଇଡିଆ, ଅଲଗା ଲୋକଙ୍କର ବିଚାରଧାରା, କିଏ କ'ଣ କହୁଛି, କେଉଁଠି କ'ଣ ହେଲା, ଏ ଜିନିଷଟା ମୁଣ୍ଡରେ ପଶିଲା ମାନେ ତୋର କ'ଣ ହବ? ମନଟା ଗୋଟେ କ'ଣ, ମନଟା କିଏ କ'ଣ କହିଦେଲା ପଟକିନି, ତୁମର ଗୋଟେ ଡାଉଟ ଆସିଗଲା। କେନାଲ, କେନାଲ ଦେଖିଛ ନା, କେନାଲ ଯଦି ପାଣି ଯାଉଛି କେମିତି ଯାଉଛି, ତାଙ୍କ ସବୁ ଖୋଳା ହେଇଛି ସେଇ ରାସ୍ତାରେ। ଯଦି ଆମେ ସେଇଭଳି ଠିକ୍ ସେ ଯାଇପାରିବା ତ ବଞ୍ଚିପାରିବା, କାରଣ ସରଳତା ଭିତରେ ଯଦି କିଛି ପ୍ରବେଶ କରିଗଲା, କୁଟିଳତା ପ୍ରବେଶ କରିଗଲା। ପ୍ରତ୍ୟେକ ଭକ୍ତ ଚିନ୍ତା କରୁନି, ଭକ୍ତ ସେ ହବା ପୂର୍ବରୁ କ'ଣ ଚିନ୍ତା କରୁଥିଲା, କ'ଣ ଠାକୁରଙ୍କୁ ଡାକିବି, ମୁଁ କାହା କଥା ମୁଣ୍ଡ ପୁରେଇବିନି, ସଂସାର କେତେ କଷ୍ଟ ଛାଡ଼, ଭଗବାନ ସେବା କରେ ଡାକିବା। କିନ୍ତୁ ସେ ଭକ୍ତ ହେଇଗଲା ପରେ ତା କେତେ ବିଚାରଧାରା ଆସିକି ପହଞ୍ଚିଗଲା, ତା ମୁଣ୍ଡ ଭିତରେ ହଜାର କଥା ଆସିକି ଢୁକିଲା, ତା ସରଳତା ସବୁ ଧୀରେ ଧୀରେ ବିଦୃତ ହେଇଯାଉଛି। ସେଇଟାକୁ ଆମକୁ ବହୁତ ଜଗିବାକୁ ପଡ଼ିବ। ଭକ୍ତି ଯୋଗ ବହୁତ ସରଳ, କେଉଁ ଦୃଷ୍ଟିରୁ ସରଳ, ଏ ଶରଣାଙ୍ଗ, ସେଥିପାଇଁ ମହାପ୍ରଭୁ ଶିଖେଇକି ଆସିଲେ। ସେଥିପାଇଁ ମହାପ୍ରଭୁ ବେଶୀ କିଛି ଫିଲୋସଫି କହିଲେନି, କିଛି କହିଲେନି, କେବଳ ନାମ ଜପ କରୁଥିଲେ, କାନ୍ଦୁଥିଲେ, ହେ କୃଷ୍ଣ, ହେ ଦେବ, ହେ ଦୈତ, ହେ ଭୁବନ, ଏକ ବନ୍ଧୁ, ହେ କୃଷ୍ଣ, ହେ ଚପଲ, ହେ କରୁଣା, ସବୁବେଳେ କାନ୍ଦୁଥିଲେ, ହେ କୃଷ୍ଣ, ହେ ଚପଲ, କେବେ ମୋତେ ଦେଖ ଦର୍ଶନ ଦେବେ, କେବେ ମୋତେ ନିଜେ ସ୍ୱୀକାର କରିବେ, ବାସ ସରଳ। ଆଉ ଯୋଗ୍ୟତା ଆମର କିଛି ଆବଶ୍ୟକ ନାହିଁ, ଯାହା ଯୋଗ୍ୟତା ଆସୁଛି ଗୁରୁ ବୈଷ୍ଣବ ପାଖରୁ ଆସୁ, ତାଙ୍କର ତାଙ୍କର ପ୍ରଦତ୍ତ, ତାଙ୍କ ସେବାରେ ଲାଗିବ। ସ୍ୱତନ୍ତ୍ର ବିଚାର କିଛି ନ ରହୁ, ସ୍ୱତନ୍ତ୍ର ଭାବନା କିଛି ନ ରହୁ, ଏଇଟା ଦିନ ଆମ ଜୀବନରେ କାଳ ହେଇଯିବ। ସେଥିପାଇଁ ନହେଲେ ଇନ୍ଦ୍ର, ଯେଉଁ ଇନ୍ଦ୍ର ଆଜି ପ୍ରାର୍ଥନା କରୁଥିଲେ କୃଷ୍ଣଙ୍କ ଆସିବା ପାଇଁ ଜଗତକୁ, ସିଏ ଆଜି ଆସି ସମ୍ବର୍ତ୍ତକ ମେଘୁଡ଼ୁ, ଆରେ ପ୍ରଳୟ କିଏ କରନ୍ତି, ଏଣେ ଆମେ ପଢୁଛୁ ନା ଭକ୍ତିନ ଠାରୁ କ'ଣ ଲେଖିଲେ, ତବ ଇଚ୍ଛା ମୋତେ ବ୍ରହ୍ମା କର ଏ ସୃଜନ, ତବ ଇଚ୍ଛା ମୋତେ ବିଷ୍ଣୁ କର ଏ ପାଳନ, ତବ ଇଚ୍ଛା ମୋତେ ଶିବ କର ଏ ସଂହାର। ଇଏ କହିଲେ ମୁଁ ସଂହାର କରିବି ଭଗବାନଙ୍କ ଉପରେ, ସୃଷ୍ଟିକର୍ତ୍ତାଙ୍କ ଉପରେ ଆରମ୍ଭ କରିଦେଉଛି, ବିନାଶ କରିଦେବି, ସୃଷ୍ଟିକର୍ତ୍ତାଙ୍କୁ ବିନାଶ କରିଦେବି, ଇଏ ହେଲା ଯୋଗ୍ୟତାର କାର୍ଯ୍ୟ। ସେଥିପାଇଁ ବରଂ ସବୁବେଳେ ଜୀବନରେ ସାଧୁ ଗୁରୁଙ୍କ ପାଖରେ, ଭଗବାନଙ୍କ ପାଖରେ ଆମେ ପ୍ରକୃତିରେ ଅଯୋଗ୍ୟ, କିଛି ନାହିଁ, କୌଣସି ଯୋଗ୍ୟତା ଆମର ନାହିଁ। ଯୋଗ୍ୟତା ହେଉଛି ଏତିକି, ସିଏ ଆମକୁ ସେବାରେ ଲଗେଇଛନ୍ତି, ଏଇଟା ଯୋଗ୍ୟତା। ଯୋଗ୍ୟତା ଯଦି ଆମ ଜୀବନରେ କିଛି ଥାଏ, ଭଗବାନ ଆମ ଭଳିଆ ଲୋକ ହାତରୁ, ଯାହାଙ୍କ ମନରେ କାମ ଅଛି, ଯାହାଙ୍କ ମନରେ କ୍ରୋଧ ଅଛି, ଈର୍ଷା ଅଛି, ଲୋଭ ଅଛି, ଯେତେ ଖରାପ ଗୁଣ ଅଛି, ଏତିକି ଯୋଗ୍ୟତା, ସିଏ ଆମ ପାଖରୁ ଗୋଟେ ଫୁଲଟେ ନେଉଛନ୍ତି, ଫଳଟେ ନେଉଛନ୍ତି, ଆମେ ରୋଷେଇ କରୁଛେ ସିଏ ଖାଉଛନ୍ତି, ଆମେ କୀର୍ତ୍ତନ କରୁଛେ ସିଏ ଶୁଣୁଛନ୍ତି, ଭଗବାନ ଏତିକି କରୁଛନ୍ତି, ଆମ ଭଳିଆ ଲୋକ ହାତରୁ ପ୍ରଭୁ ଏତିକି କରୁଛନ୍ତି, ଗ୍ରହଣ କରୁଛନ୍ତି, ଏଇଟା ଆମର ଯୋଗ୍ୟତା, ଆଉ କିଛି ନାହିଁ। ନା ଆମେ କେଉଁ ସଦାଚାରୀ ବ୍ରାହ୍ମଣ, ନା କେଉଁ ସଦାଚାରୀ ବେଦନିଷ୍ଠ, ନା କେଉଁ ଉଚ୍ଚ ସଂସ୍କାର ଆମର ଜନ୍ମ, ପୁଣି ବି ପ୍ରଭୁ ଆମର ସେବାକୁ ସ୍ୱୀକାର କରୁଛନ୍ତି, ଆମକୁ ଦର୍ଶନ ଦେଉଛନ୍ତି, ଆମର କଥା ଶୁଣୁଛନ୍ତି, କୀର୍ତ୍ତନ ଶୁଣୁଛନ୍ତି, ଏଇଟା ଆମର ଯୋଗ୍ୟତା, ଏଇଠି ଏତିକି ପ୍ରଭୁ, ଆଉ ବଡ଼ ଆମର ହେବା ଆବଶ୍ୟକ ନାହିଁ। ଠିକ୍ ଅଛି, ହରେ କୃଷ୍ଣ, ଜୟ ଗ୍ରନ୍ଥରାଶିମ ଭାଗବତମ୍, କି ଜୟ ଶ୍ରୀଲ ପ୍ରଭୁପାଦ ଗୁରୁଦେବ, କି ଜୟ ନିତାଇ ଗୌର।